ଭାରତକୁ ଆଉ ଗୋଟିଏ ବାଲିଲେଖା ବିଷୟରେ ବର୍ଣ୍ଣନା କରୁଛନ୍ତି, ଏ ହେଉଛି ପୁରାଣ ସାଧାରଣତଃ ବଧ କହିଲେ ଆମେ ଭାବୁଛେ ଯେମିତି ଆମର ଯୁଦ୍ଧ ହେଉଛି, ଯୁଦ୍ଧରେ ଗୋଟିଏ ପକ୍ଷର ସୈନ୍ୟ ଅନ୍ୟ ସୈନ୍ୟମାନଙ୍କୁ ହତ କରୁଛନ୍ତି, କିନ୍ତୁ ଭଗବାନଙ୍କର ବଧ ସେଭଳି ନୁହେଁ। ଭଗବାନ ଜଣକୁ ବଧ କଲେ ମଧ୍ୟ ସେ କରୁଣାମୟ। ଯେମିତି ୟା ପୂର୍ବରୁ ଉତ୍ତନାବଦ୍ଧ ଲୀଳା ଭଗବତ ଗୀତା ଭାଗବତର ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବଧ ସେଥିରେ ବର୍ଣ୍ଣନା କରାଯାଇଛି। ସେଠାରେ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଲୀଳାଟିକୁ ଉଦ୍ଧବ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଭଗବାନ ଭଉଣୀ ସେ ଏତେ ଅସାଧୁ ଥିଲା ଯେ ଭଗବାନଙ୍କୁ ହତ୍ୟା କରିବା ପାଇଁ ସ୍ଥାନରେ କାରକ ବିଷୟ ପଡ଼ି ଆସିଥିଲା, କିନ୍ତୁ ଭଗବାନ ତାକୁ ବଧ କରି ଲେଭେ ଗତି ଧାତୃ ଚିତାନ୍ତ ଗୌଣ୍ୟ ତାଙ୍କର ବିଶ୍ୱନାଥ ପୁରୀରେ କହୁଛନ୍ତି ତାଙ୍କର ଦୁଇଟି ଧାତୃ ଥିଲେ, ଧାତ୍ରୀ ଅମ୍ବିକା ଏବଂ ପ୍ରେମିକା ବୋଲି। ଏ ଦୁଇ ଜଣ ଧାତ୍ରୀ ତାଙ୍କ ମାଙ୍କ ଭଳି ମା ଯଶୋଦାଙ୍କ ଭଳି ଯେଉଁଗୁଡ଼ିକ ଆମର ସ୍ଥାନ ପାଇଥିଲେ ସେହି ସ୍ଥାନ ସୂଚନା ବି ଭଗବାନ ପ୍ରଦାନ କଲେ। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଏ ଭଗବାନଙ୍କର କୃପାଳତା, ଭଗବାନଙ୍କର ଅନନ୍ତ ଗୁଣ ରହିଛି। ତା ଦେହରୁ ସବୁଠାରୁ ମୁଖ୍ୟ ହେଉଛି ଭକ୍ତ ବତ୍ସଳତା। ଭଗବାନ ଯଦିଓ ତାଙ୍କର ଜ୍ଞାନ ରହିଛି, ଅନନ୍ତ ଜ୍ଞାନ ରହିଛି, ଅନନ୍ତ ଶକ୍ତି ରହିଛି, କିନ୍ତୁ ଭଗବାନଙ୍କୁ ଭକ୍ତ ବତ୍ସଳ ବୋଲି କୁହାଯାଏ। ପ୍ରଭୁପାଦ ମହାରାଜ କହୁଛନ୍ତି ଭଗବାନଙ୍କୁ ଜ୍ଞାନ ବତ୍ସଳ ବୋଲି କୁହାଯାଉନି ବା କର୍ମ ବତ୍ସଳ ବୋଲି କୁହାଯାଉନି। ଆମର ବିଭିନ୍ନ ଅଟୋରେ ସବୁ ଲେଖା ହେଉଛି କର୍ମ ହିଁ ଭଗବାନ। ଭଗବାନ କର୍ମ ବତ୍ସଳ ନୁହନ୍ତି ବା ଜ୍ଞାନ ବତ୍ସଳ ମଧ୍ୟ ନୁହନ୍ତି, ଜଣେ ବହୁତ ବଡ଼ ଜ୍ଞାନୀ ବ୍ୟକ୍ତି ହେଇଯାଇ ପାରନ୍ତି, କିନ୍ତୁ ନୁହନ୍ତି ସେ ଭଗବାନଙ୍କ ପ୍ରିୟ। ଯଦିଓ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଚତୁର୍ବିଧ ବଦନ୍ତି ମାଂ ଜ୍ଞାନ ସୁଖ ପୁନର୍ଜନ ଆତ୍ମଜିଜ୍ଞାସୁରର୍ଥାର୍ଥୀ ଜ୍ଞାନ ଚ ଭରତର୍ଷଭ ତେଷାଂ ଜ୍ଞାନୀ ନିତ୍ୟରୂପା ଏକ ଭକ୍ତ ବିଶିଷ୍ୟତି। ଯେଉଁ ଚାରି ପ୍ରକାର ଯେଉଁମାନେ ବିଭିନ୍ନ ପ୍ରକାର ତାଙ୍କର କାମନା ରହିଛି ବଦନ୍ତି ମାଂ ସେମାନେ ଭଗବାନଙ୍କର ଭଜନ କରନ୍ତି ତାଙ୍କର କାମନା ପୂରଣ କରିବା ପାଇଁ, ସେମାନେ ହେଉଛନ୍ତି ଆତ୍ମ ଜିଜ୍ଞାସୁ ଅର୍ଥାର୍ଥୀ ଏବଂ ଜ୍ଞାନ। ଆତ୍ମ କହିଲେ ଯେଉଁମାନେ ଦୁଃଖରେ ପଡ଼ିଥାନ୍ତି, ଜିଜ୍ଞାସୁ କହିଲେ ଭଗବାନ ଯେଉଁମାନେ ଜିଜ୍ଞାସା ବା ଜାଣିବା ପାଇଁ ଚାହୁଁଛନ୍ତି, ଯେଉଁମାନଙ୍କର ଅର୍ଥ ଆବଶ୍ୟକତା ରହିଛି ଅର୍ଥାର୍ଥୀ, ଏବଂ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ଭଗବାନଙ୍କୁ ଜାଣିବା ପାଇଁ। ଏହି ଚାରି ପ୍ରକାର ବ୍ୟକ୍ତିମାନେ ସମସ୍ତେ ହେଉଛନ୍ତି ସୁକୃତିବା ପୁରୁଷ, ଯେଉଁଥିପାଇଁ ସେମାନେ ଭଗବାନଙ୍କର ଶରଣ ଯିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ଆଙ୍କ ଭିତରେ ଭଗବାନ କହୁଛନ୍ତି ତେଷା ଜ୍ଞାନୀ ନିତ୍ୟଯୁକ୍ତା ଏକ ଭକ୍ତି ଜ୍ଞାନୀର ପ୍ରଶଂସା କରିଛନ୍ତି ଭଗବାନ, କିନ୍ତୁ ଜ୍ଞାନୀମାନେ ଏଇ ଶ୍ଳୋକଟିକୁ ଉଦ୍ଧାର କରନ୍ତି, ଭଗବାନ ଏଠି ଜ୍ଞାନର ପ୍ରଶଂସା କରିଛନ୍ତି, କିନ୍ତୁ ସେଠି ବର୍ତ୍ତମାନ ଭଗବାନ ଆଉ ଗୋଟେ ଶବ୍ଦ ଯୁକ୍ତ କରିଛନ୍ତି, ସେ ହେଉଛି ଏକ ଭକ୍ତି ବିଶିଷ୍ୟତି। ଖାଲି ଜ୍ଞାନୀ କଥା ଭଗବାନ କହିନାହାନ୍ତି, ଏକ ଭକ୍ତି ଭକ୍ତ କଥା କହିଛନ୍ତି। ତେଣୁ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ। ତେଣୁ ଏ ଯେଉଁ ଲୀଳାରେ ଯେଉଁ ପୁତନାକୁ ହତ୍ୟା କରିଛନ୍ତି, ପୁତନା ଯଦି ଭଗବାନଙ୍କର ଭକ୍ତ ନଥିଲା, କିନ୍ତୁ ସୁଦର୍ଶନ କହୁଛନ୍ତି ଭକ୍ତ ବେଶ ମାତ୍ରେଣ ସଦ୍ଗତି ଗତବାନ ଇତ୍ୟର୍ଥ। ଭକ୍ତର ବେଶ ପଡ଼ିଥିଲା, ଭକ୍ତ ହେଇନଥିଲା, ସେ ଭକ୍ତର ବେଶ ପଡ଼ିଥିଲା। ସୁଦର୍ଶନ ତାଙ୍କ ଟିକାରେ କହୁଛନ୍ତି ଭକ୍ତ ବେଶ ମାତ୍ରେଣ ସଦ୍ଗତି ଗତବାନ ଇତ୍ୟର୍ଥ, ଭକ୍ତର ହେସର ସେ ପଡ଼ିଥିଲା। ଆମର ବହୁତ ରହିଛନ୍ତି ଡ୍ରାମା ଇତ୍ୟାଦିରେ ସେମାନେ ଯଦିଓ ଭକ୍ତ ନୁହନ୍ତି କିନ୍ତୁ ଭକ୍ତର ବେଶ ପଡ଼ିଛନ୍ତି। ଆମର ହଳଦୀ କହୁଥିଲେ କଥା ଏ ଯମରାଜଙ୍କର ଯେଉଁ ପ୍ରସଙ୍ଗ ରହିଛି ଯମରାଜ ତାଙ୍କର ଅଜାମଳ ପ୍ରସଙ୍ଗ, ଅଜାମଳ ପାଖରେ ଯେତେବେଳେ ଯମରାଜଙ୍କ ଦୂତମାନେ ପରାସ୍ତ ହେଇକରି ଫେରିଗଲେ, ବିଷ୍ଣୁ ଦୂତଙ୍କ ସହିତ ପରାସ୍ତ ହେଇକରି ଫେରିଯାଇଛନ୍ତି, ଯମରାଜ ତାକୁ ନେଇପାରିନାହାନ୍ତି ଅଜାମଳକୁ, ତେଣୁ ଯମରାଜ ତାଙ୍କୁ ଶିକ୍ଷା ଦେଇଛନ୍ତି। ସବୁଠାରୁ ଉନ୍ନତ ଶିକ୍ଷା ଭଗବାନ ଯମରାଜ ବର୍ତ୍ତମାନ ପ୍ରଦାନ କରିଛନ୍ତି ତାଙ୍କ ଦୂତମାନଙ୍କୁ। ସେଇଠି ସେ କହିଛନ୍ତି ଯେ ଜୀବା ଭକ୍ତି ହରିନାମ ଧ୍ୟେୟଂ ଚେତଶ୍ଚ ନ ସ୍ମରତି ତନ୍ନା ଚେତଶ୍ଚ ନ ସ୍ମରତି ଚରଣାରବିନ୍ଦଂ କୃଷ୍ଣୋ ନ ନମତି ଶିରୋ ଏକଦାପି ତାନ୍ ଆନର୍ଥଂ ଅସ୍ତୋ ବିସ୍ମୃତା। ଯମରାଜ ତାଙ୍କୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି, ଯେଉଁ ବେଦରେ ଯେଉଁ ଜ୍ଞାନ ଦେଇଥିଲେ ସେ ଜ୍ଞାନ ସେ ଜାଣିଛନ୍ତି, ଯମରାଜ ଦୂତମାନେ ଜାଣିଛନ୍ତି, ବେଦ ଜ୍ଞାନ ବିଷୟରେ ସେ ବିଷ୍ଣୁ ଦୂତଙ୍କୁ କହିଛନ୍ତି। କିନ୍ତୁ ବେଦରେ ଯେଉଁ ତ୍ରିଗୁଣ ବିଷୟରେ କୁହାଯାଇଛି, ତ୍ରିଗୁଣରୁ ଉର୍ଦ୍ଧ ବିଷୟରେ ନିସ୍ତ୍ରୈଗୁଣ ବିଷୟରେ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ। ତେଣୁ ଯମରାଜଙ୍କ ଦୂତମାନଙ୍କୁ ନିସ୍ତ୍ରୈଗୁଣ ଭକ୍ତି ବିଷୟରେ ଜ୍ଞାନ ପ୍ରଦାନ କରିଛନ୍ତି। ସେ କହୁଛନ୍ତି ଏତାବାନ ଲୋକେସ୍ମିନ୍ ପୁଂସାଂ ଧର୍ମ ପରାସ୍ମିତ ଭକ୍ତି ଯୋଗ ଭଗବତୀ ତନ୍ନାମ ଗ୍ରହଣାଦେବୀ। ସବୁଠାରୁ ଶ୍ରେଷ୍ଠ ଧର୍ମ ହେଉଛି ଭଗବାନଙ୍କର ଭକ୍ତି, ଏବଂ ସେ ଭକ୍ତି ମଧ୍ୟ ଯେଉଁ ନଅଟି ଅଙ୍ଗ ଅଛି ସବୁଠାରୁ ଶ୍ରେଷ୍ଠ ଅଙ୍ଗ ହେଉଛି ତନ୍ନାମ ଗ୍ରହଣାଦେବୀ ଭଗବାନଙ୍କର ନାମ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭାଗବତ ଧର୍ମ ବିସ୍ତାର ଭାବରେ ବର୍ଣ୍ଣନା କରି ଯମରାଜ ତାଙ୍କର ଦୂତମାନ କହୁଛନ୍ତି, ଯମରାଜଙ୍କ ଦୂତମାନ ଅବସରରେ ତାହେଲେ ସମସ୍ତେ ତ କିଛି ନା କିଛି ଭାଗବତ ଧର୍ମ କରୁଛନ୍ତି, ଆଉ ଗୋଟେ କାହାକୁ ଆଣିବାକୁ ପଡ଼ିବନି, ଆମର ଚାକିରି ପଳେଇବ, ଏ ବିଷୟରେ ଚିନ୍ତା କରୁଛନ୍ତି। ତେଣୁ ଯମରାଜ କହୁଛନ୍ତି ନା ନା, ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଆମର ଦଣ୍ଡ ପାଇବା ପାଇଁ ଯୋଗ୍ୟ, ସେମାନେ କିଏ ନା ଜୁହାନ ଭକ୍ତି ନାମ ଧ୍ୟେୟଂ, ଯାହାର ଜୁହାରେ ଭଗବାନଙ୍କର ନାମ ଆସୁନି। ତେଣୁ ସାଙ୍ଗେ ସାଙ୍ଗେ ଯମଦୂତମାନେ ଜଣଙ୍କୁ ଚିନ୍ତା କରୁଛନ୍ତି, ଯାହାର ଜୁହା ନାହିଁ ଜୁହା ନାହିଁ ସେ ତ ଜୁହା, ଆପଣ ତାଙ୍କ ଜୁହା ଦେଇନାହାନ୍ତି, ଭଗବାନ ବିଧି ବ୍ରହ୍ମା ଦେଇନାହାନ୍ତି, ସେ ଯେଉଁ କ'ଣ କର୍ମ ଫଳ ଯୋଗ ହେଉନା କାହିଁକି, ତାଙ୍କର ଜୁହା ନାହିଁ ସେ କ'ଣ କରିବେ, କେତେ ଜଣ ରହିଛନ୍ତି ଯାହା କୁହନ୍ତି ମୁକ ବା ଯଦିଓ କିଛି କଥା କହୁଛନ୍ତି ଏମିତି କହୁଛନ୍ତି ସେମାନେ ଠିକ ଭାବେ କହିପାରୁନାହାନ୍ତି, ଛୋଟ ପିଲାମାନେ ତାଙ୍କ ଜୁହା ଥିଲେ ମଧ୍ୟ ସେମାନେ କଥା କହିପାରନ୍ତି ନାହିଁ, କିନ୍ତୁ ଯେଉଁ ତୋତଲି କଥା ବା ଯେଉଁ ଖଣ୍ଡି ଖଣ୍ଡି କଥା କହନ୍ତି ସେ କଥା ତାଙ୍କ ମା ମାନେ ବୁଝିପାରନ୍ତି। ଯା ହଉ, ଯମଦୂତମାନଙ୍କ ପ୍ରଶ୍ନ ଆସି ଯେତେବେଳେ ମନରେ ଚିନ୍ତା ଆସୁଛି, ଯମରାଜ କହୁଛନ୍ତି ଚେତ ନ ସ୍ମରତି ଚରଣାରବିନ୍ଦ, ଜୀବା ନଥିଲେ ମଧ୍ୟ ସେ ଚିନ୍ତା କରୁଛନ୍ତି ନା, ମନରେ ଚିନ୍ତା କରୁଛନ୍ତି ଭଗବାନଙ୍କ ପାଦପଦ୍ମ ସେ ଚିନ୍ତା କରୁନାହାନ୍ତି, ଚେତ ନ ସ୍ମରତି ଚରଣାରବିନ୍ଦ କୃଷ୍ଣ ନମତି ଶିର ଏକଦାପି, ଭଗବାନଙ୍କ ପାଦପଦ୍ମରେ ଯେ ଶିରକୁ ବା ମସ୍ତକକୁ ନୁଆଁ ନାହାନ୍ତି ପ୍ରଣାମ କରୁନାହାନ୍ତି, ତା ନାମ ଅସତ ବିଶ୍ୱ କୃଷ୍ଣ, ଯେହେତୁ ସେମାନେ ଅସତ ବ୍ୟକ୍ତି ସେମାନେ ଭଗବାନଙ୍କର ଭକ୍ତି କିଛି ଆଚରଣ କରୁନାହାନ୍ତି, ତେଣୁ ସେମାନେ ସବୁ ନିକଟକୁ ଆଣିବ ଲିଷ୍ଟ ଦେଇଦେଲେ, ତେଣୁ ଯେଉଁମାନଙ୍କୁ ଆଣିବେନି ତାଙ୍କ ଭିତରେ ଯେଉଁମାନେ ଭକ୍ତ ବେଶ କରିଛନ୍ତି ତାହେଲେ ଜଣାପଡ଼ିଗଲା। ତେଣୁ କହୁଥିଲେ ଥରେ ଗୋଟେ ବ୍ୟକ୍ତି ମୃତ୍ୟୁବରଣ କରିଯାଇଛି, କିନ୍ତୁ ସେ ଯେଉଁ ଗଛ ମୂଳରେ ସେ ବସିକିରି ମୃତ୍ୟୁବରଣ କରିଯାଇଛି, ସେ ତାରି ଉପରେ ଗୋଟେ ପକ୍ଷୀଟେ ମଳତ୍ୟାଗ କରିଛି, ସେ ମଳଟି ତାର ମସ୍ତକରେ ପଡ଼ିକିରି କିଳ ଭଳିଆ ରହିଛି। ଯମଦୂତମାନେ ଦେଖିଲେ ଆରେ ଏମିତି ଜଣେ ଭକ୍ତ, ତେଣୁ ଯମରାଜ ନେଇନାହାନ୍ତି, ତେଣୁ ଏଠି କୁହାଯାଉଛି ସୁଦର୍ଶନ ସେଥିପାଇଁ କହୁଛି ଭକ୍ତ ବେଶ ମାତ୍ରେଣ ସଦ୍ଗତି ଗତବାନ ଇତ୍ୟର୍ଥ, ଯଦିଓ ବକି ସେ ଭକ୍ତ ନଥିଲା କିନ୍ତୁ ମାଙ୍କ ଭଳି ସ୍ତନ୍ୟପାତ କରିବା ପାଇଁ ଆସିଥିଲା। ସେଇ ମା ଯଶୋଦାଙ୍କ କଥା କ'ଣ କହିବା, ସେ କେବଳ ମାଙ୍କ ଭଳି ରୋଗ କରିକିରି ଅଭିନୟ କରିକିରି से मात्र स्थान प्राप्त हो गए। माँ यशोदा ये कौन स्तर से कौन चिंता करेगा, तेणु माँ यशोदा ये आनंद समुद्र मग्ना बोली कह जो मैंने भागवतम अष्टम स्कंद तृतीय अध्याय गजराज स्तुति कहते पंचनाथ बांचे भगवत प्रपन्ना गायंती तरित सुमंगल आनंद समुद्र मग्ना से भगवान जो मैंने प्रत्यक्ष सेवा करता छाड़ जो मैंने भगवान भक्त एकांत न पंचनाथ जे भी भगवत प्रपन्न बांच जो मैंने भगवान पाप में प्रपन्न होती जो मैंने भगवान प्राप्त होती तो छाड़ जो मैंने केवल भगवान पाप में प्रपन्न होती भगवान तक ग्रहण कर जानी आम समस्त भगवान पाप में प्रपन्न होते शरण नहींचे कि भगवान आमको ग्रहण कर किंतु से जो मैंने भगवान पार्थ आश्रय नहीं गायंती चरित मंगल भगवान जो लीला गा करती से आनंद समुद्र मग्ना से आनंद समुद्र मग्न हो जाती भगवान गुणगान जमन करती भगवान नाम जमन गान करती से आनंद समुद्र मग्न हो जाती गजराज स्तुति कौन तेणु यशोदा माँ के आनंद प्राप्त होता है कौन कह भगवान भक्त जी आनंद प्राप्त होते हैं भगवान आनंद भगवान उसने आनंद भन कि तथा सी भक्त मान सहित लीलें से आनंद प्राप्त तेणु ये लीलाटी माँ यशोदा सहित जो लीलाटी ए लीलें चुनावर्त को बद्ध कर कहार उद्देश्य था भगवान जो हत्या करती सी भगवान कृपा कृपाता कहो मैंने आश्चर्य उद्धव भगवान कृपाता विषय चिंता कर उद्धव आश्चर्य सुखदेव गोस्वामी जी ब्रह्म चिंतन मग्न थे सी भगवान गुण कथा श्रवण कले भगवान रूप विषय श्रवण कले सब शुणी से आकर्षित होकर आ अध्ययन कर भागवत जय श्रीताय श्री कृष्ण बलराम श्री जगन्नाथ पंडित नारायण से भागवत प्रथम स्कंद सप्तम अध्याय सोनका दिन से पचार सुखदेव गोस्वामी से तो बहुत निवृत व्यक्ति थे ब्रह्मचिंतन मग्न थे सब निवृत निरत सर्वतो प्रत्यक्ष महामुनि से तो ब्रह्मचिंतन रही थे कौन से भौतिक कार्य से लिप्त नौतिक आसक्ति नाला निवृत्त मार्ग से आसक्ति मार्ग और निवृत्ति मार्ग दुईट मार्ग अच्छे मन संगीतार कहते ये प्रभृति सर्व प्रभृति ये सब भूताना निवृत्ति तो महाप्राप प्रभृति मार्ग और निवृत्ति मार्ग दुईट मार्ग अच्छे साधारण लोक मैंने प्रभृति मार्ग जाती भौतिक आसक्ति जो रही प्रभृति मार्ग भी कह कि जो मैंने निवृत्त होती निवृत्ति तो महाप्राप से मैंने बहुत उन्नत स्तर निवृत्ति मार्ग जो अच्छे तेणु सुखदेव गोस्वामी मैंने से आश्चर्य जे सुखदेव गोस्वामी से तो निवृत्त निरत थे सर्वत्र पक्षक से कौन से अपेक्षा ना क्या प्रति कौन से आवश्यकता चाहू नौ आवश्यक ना कि प्रथम ये सर्वप्रथम बृहत नेता अध्याय से कहीं भागवतम अठर शोक संबंधित भागवतम को यह कहीं अध्ययन कले सौनका ऋषि मैंने आश्चर्य प्रश्न पचार ତୁଳସୀ ପ୍ରଶ୍ନ ଉତ୍ତରରେ ସେଠାକୁ ସେ କହୁଛନ୍ତି ଯେ ପ୍ରକୃତରେ ଭଗବାନଙ୍କର ଏଭଳି ଗୁଣ ରହିଛି, ହରେ ଗୁଣାକ୍ଷିତ ମତି ଭଗବାନ ବାଦରାୟଣୀ, ଭଗବାନ ବାଦରାୟଣୀ ବା ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଗୁଣ ପ୍ରତି ଯେତେବେଳେ ଶ୍ରବଣ କଲେ, ଏଇ ଯୋଉ ଭଗବାନଙ୍କ କୃପାଳତା, ଭଗବାନଙ୍କ ରୂପ, ଏସବୁ ଯୋଉ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ଲୀଳା, ଏସବୁ ଯଦି ଶ୍ରବଣ କଲେ ସେ ଆକ୍ଷିପ୍ତ ହେଇଗଲେ, ସେ ତାଙ୍କ ପ୍ରତି ବହୁତ ଆକର୍ଷିତ ହେଇଗଲେ ଭଗବାନଙ୍କର କଥା। ତେଣୁ ଅଧ୍ୟବାଦ ମହଦାଖ୍ୟାନ ନିତ୍ୟମ ବିଷ୍ଣୁ ଜନ ପ୍ରିୟ, ସେଥିପାଇଁ ସେ ଏଇ ଯୋଉ ମହଦାଖ୍ୟାନ ଶ୍ରୀମଦ ଭାଗବତଙ୍କୁ ଅଧ୍ୟୟନ କଲେ, ଯେ ଭଗବାନଙ୍କ କୃପାଳତା, ଭଗବାନ ଯାହାକୁ ହତ୍ୟା କରନ୍ତି ତାକୁ ମଧ୍ୟ ହତାରୁ ଗତିଦାୟକ ବୋଲି କୁହାଯାଉଛି। ଭଗବାନ ଯାହାକୁ ହତ୍ୟା କରନ୍ତି ତାଙ୍କୁ ବ୍ରହ୍ମ ତାଙ୍କର ଭଗବତ ଧାମ ପ୍ରଦାନ କରନ୍ତି। ଯୋଉ ଧାମକୁ ପ୍ରାପ୍ତ ପାଇଁ ଯୋଗୀମାନେ ଅନନ୍ତ ଜନ୍ମ ଧରି ଭଗବାନଙ୍କୁ ଧ୍ୟାନ କରନ୍ତି, ଭଗବାନ ପାଦ ପାଖରେ ଆଶ୍ରୟ ନିଅନ୍ତି, ସେଇ ସେଇ ଭଗବତ ଧାମକୁ ଯେଉଁମାନେ ଭଗବାନଙ୍କ ସହିତ ବୈର ଆଚରଣ କରନ୍ତି, ଶତ୍ରୁତା ଆଚରଣ କରନ୍ତି, ଭଗବାନ ତାଙ୍କୁ ବଧା କରନ୍ତି, ତାଙ୍କୁ ମଧ୍ୟ ସେଠିକି ପ୍ରଦାନ ସେଠି ଗ୍ରହଣ କରନ୍ତି, ପଠେଇ ଦିଅନ୍ତି। ତେଣୁ ଇଏ ଭଗବାନଙ୍କ କୃପାଳତା। ଆମେ ସାଧାରଣତଃ ଯୋଉ ଅନ୍ୟ ହତ୍ୟା ସବୁ ଯୋଉ ରହୁଛି ସେଭଳି ଏଇଟା ଖାଇବାନି, ଭଗବାନଙ୍କର ଯୋଉ ହତ୍ୟା କରୁଛନ୍ତି ବା ବଧ କରୁଛନ୍ତି, ଯୋଉ କହିଛନ୍ତି ଭଗବତ ଗୀତାରେ ଯେ ବିନାଶ ହେଉଛି ଦୁଷ୍କୃତାମ, ଦୁଷ୍କୃତ ମାନଙ୍କୁ ଭଗବାନ ବିନାଶ କରନ୍ତି ତାଙ୍କ ପ୍ରତି ସେ କୃପା ପ୍ରଦର୍ଶନ କରନ୍ତି, ତାଙ୍କୁ ଭଗବତ ଧାମ ତାଙ୍କ ନିଜ ଧାମ ପ୍ରଦାନ କରନ୍ତି। ତେଣୁ ଏଇଭଳି ଭାବରେ ସକଟାସୁର ଯେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ପାଦପଦ୍ମକୁ କଣ ତାଙ୍କର ସ୍ପର୍ଶରେ ସେ ମୁକ୍ତି ପ୍ରାପ୍ତ ହେଇଛନ୍ତି। ତେଣୁ ବର୍ତ୍ତମାନ ତୃଣାବ୍ରତ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କର ସହିତ ଯୁକ୍ତ ହେଇକି ସେ ମଧ୍ୟ ମୁକ୍ତି ପ୍ରାପ୍ତ ହେଲେ। ଆସୁରମାନେ ସେଥିପାଇଁ ଆମର ବିଷ୍ଣୁ ଠାକୁର କହୁଛନ୍ତି ପ୍ରଭୁ ତମ ପାଦ ଯୋଗେ ମୋର ନିବେଦନ, ଅନେକ ଯୁଦ୍ଧରେ ଅନେକ ସୈନିକ ସବୁ ବଦ୍ଧ ହେଇଛନ୍ତି, ଏମାନେ ସବୁ ଭଗବାନ ପ୍ରାପ୍ତ ହେଇଛନ୍ତି। ଭକ୍ତିମ ଠାକୁର ଭଗବାନ ପ୍ରାର୍ଥନା କରୁଛନ୍ତି ସେଇ ପ୍ରଭୁତ ପଦ ଯୋଗୀ ମୋର ନିବେଦନ, ସେଇ ଭିତରେ ମନ୍ତ୍ରୀ କହୁଛନ୍ତି ଅସୁରମାନେ ଆପଣଙ୍କୁ ପାଇଯାଉଛନ୍ତି କିନ୍ତୁ ମୁଁ ପାଇପାରୁନି ଆପଣଙ୍କୁ, ଯଦିଓ ଭକ୍ତିମ ଠାକୁର ମାନେ ଅତ୍ୟନ୍ତ ଉନ୍ନତ ଭକ୍ତ କିନ୍ତୁ ସେ ଦୈନତା ଅବସ୍ଥା ଏଇ ଭାବରେ କହୁଛନ୍ତି। ତେଣୁ ଅସୁରମାନେ ଯଦି ଭଗବାନଙ୍କୁ ପ୍ରାପ୍ତ ହେଉଛନ୍ତି ତାହେଲେ ସୁରମାନେ ଦେବତାମାନେ ଭକ୍ତମାନେ ଯେ ଭଗବାନ ପ୍ରାପ୍ତ ନହେଲେ ଏଥିରେ କଣ ସନ୍ଦେହ ଅଛି? ମା ଯଶୋଦା ତ ଅତ୍ୟନ୍ତ ଉନ୍ନତ ଭକ୍ତ, ଭଗବାନଙ୍କ ସହିତ ଆମର ଯୋଉ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧକୁ ଆମେ ଭୁଲି ଯାଇକିରି ଏଇ ଗୋଟିଏ ଜଗତରେ ସେ ସମ୍ବନ୍ଧ ଖୋଜି ବୁଲୁଛେ। ସାଧାରଣତଃ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି, ଶାନ୍ତ, ଦାସ୍ୟ, ସାକ୍ଷ୍ୟ, ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ, ଏ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି। ଏ ଗୋଟିଏ ଗୋଟିଏ ଉନ୍ନତ ସ୍ତରର ଏ ସମ୍ବନ୍ଧ ସବୁ ରହିଛି। ଶାନ୍ତ ସ୍ତରରେ ନିମ୍ନ ସ୍ତରର ଅଛନ୍ତି, ଯେମିତି କି ଆମର ନବଜଗତରେ ଇତ୍ୟାଦି ହେଉଛି ଶାନ୍ତ ଭକ୍ତ, ଦାସ୍ୟର ଶାନ୍ତ ରସର ଭକ୍ତ, ତା ଉପରକୁ ହେଉଛନ୍ତି ଦାସ୍ୟ ଭକ୍ତ, ଅନେକ ଦାସ୍ୟ ଭକ୍ତ ରହିଛନ୍ତି, ହନୁମାନ କପିପତି ଦାସ୍ୟ ବୋଲି କହିଯାଉଛି, ହନୁମାନ ଭଗବାନଙ୍କ ଦାସ୍ୟ ସମ୍ବନ୍ଧରେ ଯୁକ୍ତ ହୋଇକି ରହିଥିଲେ। ଦାସ୍ୟ ଉପରେ ହେଉଛି ସଖ୍ୟ, ଅର୍ଜୁନ ଭଗବାନଙ୍କ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହୋଇକି ରହିଛି, ଅନେକ ସଖ୍ୟ ଭକ୍ତ ରହିଛନ୍ତି। ଅର୍ଜୁନ ହେଉଛନ୍ତି କଣ ତାକୁ ସମ୍ଭ୍ରମ ସଖ୍ୟ, ଆଉ ଗୋଟେ ସଖ୍ୟ ରହିଛି ବିଶ୍ରମ ସଖ୍ୟ, ଅର୍ଜୁନ ଯଦି ଭଗବାନଙ୍କ ରୂପ ଦର୍ଶନ କଲେ ବିଶ୍ୱରୂପ ସେତେବେଳେ ସେ ଭୟ କରିଯାଉଛନ୍ତି, ସେ କହୁଛନ୍ତି ଭୟହୀନ ପ୍ରବର୍ତ୍ତିତ ମନ ନେଇ ମୋର ଭୟରେ ମୋର ମନ ବ୍ୟତୀତ ହେଇଯାଉଛି, ଆପଣ କିଏ? ତେଣୁ ଏହିଭଳି ଭାବରେ ଭଗବାନ ସେ ପ୍ରାର୍ଥନା ଆପଣଙ୍କୁ ସୌମ୍ୟ ରୂପ ପ୍ରଦର୍ଶନ କରନ୍ତୁ ଆମକୁ ଏହିଭଳି ଭାବରେ ପ୍ରାର୍ଥନା କରିଛନ୍ତି। କିନ୍ତୁ ଭଗବାନଙ୍କର ଯେଉଁ ବୃନ୍ଦାବନରେ ଯେଉଁ ସଖାମାନେ ଅଛନ୍ତି ସୁବଳ ଶ୍ରୀଦାମ ମଧୁମଙ୍ଗଳ ଇତ୍ୟାଦି ଅନେକ ଭଗବାନଙ୍କର ସଖ୍ୟ ସଖାମାନେ ଅଛନ୍ତି ଭଗବାନ ସହିତ ଲୀଳା କରିବେ। ତେଣୁ ସେମାନେ ଭଗବାନଙ୍କର କାନ୍ଧରେ ଚଢ଼ିଯାଉଛନ୍ତି, ସ୍କନ୍ଧେ ଆରୋହଣ କରିଯାଉଛନ୍ତି, ସ୍କନ୍ଧରେ ଆରୋହଣ କରିଯାଉଛନ୍ତି। ତମେ କ'ଣ ବଡ଼, ତମେ ତମେ ସମାନ। ଏହିଭଳି ଭାବରେ ଭଗବାନଙ୍କ ସହିତ ତାଙ୍କର ଯେଉଁ ସେ ସଖ୍ୟ ସମ୍ବନ୍ଧ, ଇଏ ହେଉଛି ବିଶ୍ରମ୍ଭ ସଖ୍ୟ। ତା ଉପରେ ଆସୁଛି ବାତ୍ସଲ୍ୟ ରସ, ଯେଉଁମାନେ ମଥୁରାରେ ଦେବକୀ ଏବଂ ବସୁଦେବ ଏମାନେ ସବୁ ଭଗବାନଙ୍କ ସହିତ ବାତ୍ସଲ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, ବୃନ୍ଦାବନରେ ନନ୍ଦ ଯଶୋଦା ଇତ୍ୟାଦି ଏମାନେ ସବୁ ଭଗବାନଙ୍କ ସହିତ ବାତ୍ସଲ୍ୟ ରସରେ ସମ୍ବନ୍ଧିତ। ତେଣୁ ଯଶୋଦାମାନଙ୍କର କୃଷ୍ଣଙ୍କ ସହିତ ଲୀଳା, ଏ ବାତ୍ସଲ୍ୟ ଲୀଳା ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆ ଉପରେ ହେଉଛି ମଧୁର ରସ, ଯେଉଁମାନେ ଭଗବାନ ସହିତ କାନ୍ତା ଭାବରେ ରାଧାରାଣୀଙ୍କର ଭଗବାନ ସହିତ ସମ୍ବନ୍ଧ, ଏ ହେଉଛି ମଧୁର ମାଧୁର୍ଯ୍ୟ ରସ, ଏ ହେଉଛି ସବୁ ଶ୍ରେଷ୍ଠ ରସ। ତେଣୁ ମା ଯଶୋଦା ଏଇଭଳି ଭାବରେ ଭଗବାନଙ୍କର କୃଷ୍ଣଙ୍କୁ ବୃନ୍ଦାବନଟି କୃଷ୍ଣଙ୍କୁ ଭଗବାନ ବୋଲି ଭାବନ୍ତି ଜାଣନ୍ତି ନାହିଁ, କାରଣ ଭଗବାନଙ୍କର ସେଠି ଐଶ୍ୱର୍ଯ୍ୟ ଛପିକି ରହିଛି। ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖିଲେ ଜାଣି କହିବ ହେଉଛନ୍ତି ଭଗବାନ। ଏକାଦଶ ଅଧ୍ୟାୟରେ ଯେତେବେଳେ ଭଗବାନ ବିଶ୍ୱରୂପ ଦେଖାଉଛନ୍ତି, ତାର କାରଣ ହେଉଛି ଇଏ ହେଉଛନ୍ତି ଭଗବାନ, ଏ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି। କିନ୍ତୁ ବୃନ୍ଦାବନରେ ଭଗବାନ ତାଙ୍କ ଐଶ୍ୱର୍ଯ୍ୟ ପ୍ରକାଶ କରନ୍ତି ନାହିଁ, ଯଦି ମଝି ମଝି ପ୍ରକାଶ କରନ୍ତି ଆ ପରେ ଗୋଟେ ଐଶ୍ୱର୍ଯ୍ୟ ଲୀଳା ଭଗବାନ ପ୍ରଦର୍ଶନ କରିବେ, କିନ୍ତୁ ପ୍ରଦର୍ଶନ କଲେ ମଧ୍ୟ ସେଇଟାକୁ ସେ ଛପେଇ ଦିଅନ୍ତି। ତାଙ୍କ ମାଧୁର୍ଯ୍ୟ ସେଠି ସେଠି ଭଗବାନ କୃଷ୍ଣଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ, ତେଣୁ ସେଟା ମଧୁର ରସରେ ସେମାନେ ମାଧୁର୍ଯ୍ୟ ଦୁଇ ପ୍ରକାର ଅନୁଭବ ଭଗବାନଙ୍କର ରହିଛି, ଗୋଟେ ହେଉଛି ଐଶ୍ୱର୍ଯ୍ୟ, ଗୋଟେ ହେଉଛି ମାଧୁର୍ଯ୍ୟ। ତେଣୁ ବୃନ୍ଦାବନ ସମସ୍ତେ ମାଧୁର୍ଯ୍ୟ ରସରେ ଭଗବାନଙ୍କ ସହ ସମ୍ବନ୍ଧିତ, କୃଷ୍ଣ ବି ଭଗବାନ ବୋଲି ଜାଣନ୍ତି ନାହିଁ, ଜାଣିଲେ ମଧ୍ୟ ସେ କହନ୍ତି ଇଏ ମୋର ଭଗବାନ ନୁହନ୍ତି। ଯେତେବେଳେ ଭଗବାନ ଚାଲି ଆସିଛନ୍ତି ମଥୁରାକୁ, ଅକୁଳ ଯାଇକି କୃଷ୍ଣ ବଳରାମକୁ ନେଇ ଆସିଛନ୍ତି, ସେତେବେଳେ ନନ୍ଦ ଯଶୋଦାଙ୍କର ବହୁତ ଭଗବାନଙ୍କ ବିରହରେ କୃଷ୍ଣଙ୍କର ବିରହରେ ସେ ବିରହ ଯନ୍ତ୍ରଣା ସେ ପ୍ରାପ୍ତ ହେଉଛନ୍ତି। ଖାଲି ଯେ ନନ୍ଦ ଯଶୋଦା ବିରହ ଯନ୍ତ୍ରଣା ପ୍ରାପ୍ତ ହେଉଛନ୍ତି ତା ନୁହଁ, ଯେତେ ବୃନ୍ଦାବନ ବାସୀମାନେ ଅଛନ୍ତି, ଗୋପୀମାନେ ଭଗବାନଙ୍କ ସଖାମାନେ ମାନେ ସମସ୍ତେ ବିରହ ଯନ୍ତ୍ରଣାରେ ତାପିତ ହେଉଛନ୍ତି। କିନ୍ତୁ ସେ ବିରହ ଯନ୍ତ୍ରଣାଟା ଆମେ ଭାବୁଛେ ଯନ୍ତ୍ରଣାରେ ଗୋଟାକ, ସେଟା ପ୍ରକୃତରେ ସେଟା ଆହୁରି ଅଧିକ ଅତ୍ୟନ୍ତ ଅଧିକ ଆନନ୍ଦ ବି କୁହାଯାଉଛି। ମିଳନରେ ଭଗବାନଙ୍କ ସହିତ ମିଳନରେ ଯେଉଁ ଆନନ୍ଦ, ବିରହରେ ତାଠାରୁ ଅଧିକ ଆନନ୍ଦ ବର୍ତ୍ତମାନ ପ୍ରାପ୍ତ ହୁଅନ୍ତି। ଆମର ଯୋଉ ଧାରାରେ ଏଇଟା ହେଉଛି କ'ଣ କହନ୍ତି, ଏଇଟାକୁ ମାନେ ଭଗବାନଙ୍କର ସହିତ ବିରହରେ ଭଗବାନଙ୍କର ଭଜନ କରାଯାଉଛି, ରୂପାନ୍ତ ଧାରା, କିନ୍ତୁ ସେଇଟାକୁ ଭଗବାନଙ୍କର ବିରହରେ ସେମାନେ ବିପ୍ରଲମ୍ବ ବିପ୍ରଲମ୍ବ ଧାରା ସେଟା କୁହନ୍ତି। ଭଗବାନ ଯଦିଓ ଭକ୍ତ ଭଗବାନଙ୍କ ସଙ୍ଗରେ ସମ୍ବନ୍ଧ ହେଇକି ରହିଛନ୍ତି, କିନ୍ତୁ ସିଏ ଭାବୁଛନ୍ତି ଆପଣ କୋଉଠି ଅଛନ୍ତି, ଏ ରାଧେ ଏ ଲଳିତେ ଏ ବିଶାଖେ ଆପଣ ହେ ନନ୍ଦସୁନା ପୁତ ଶ୍ରୀ ଗୋବର୍ଦ୍ଧନ କର୍ପାଦ ପୁତଳେ କାଳିନ୍ଦୀ ମନିପୁତ ଗୋସୁନ୍ଦା ଇତି ସର୍ବତୋ ବ୍ରଜପୁରେ ଖେଦି ମହା ମହାବିବଳ ବନ୍ଦେ ରୂପ ସନାତନ ରଘୁଜୁ ଶ୍ରୀଜୀ ଗୋପାଳ ଶ୍ରୀନିବାସାଚାର୍ଯ୍ୟ ଯୋଉ ରଚନା କରିଛନ୍ତି ଏସବୁ ସ୍ୱାମୀଷ୍ଟକମରେ ସେଠି କୁହାଯାଉଛି, ସେଠାକୁ ସେମାନେ ଭଗବାନ ସବୁବେଳେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇଛନ୍ତି, ଭଗବାନଙ୍କ ସବୁବେଳେ ସେ ଅନୁଭବ କରୁଛନ୍ତି। ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଚ ମହି ପଶ୍ୟତି ତସ୍ୟାମ ପ୍ରଣଶ୍ୟାମି ସଚ ମେନ ପ୍ରଣଶ୍ୟତି, ଇଏ ହେଉଛି ଭକ୍ତର ଶ୍ରେଷ୍ଠ ଭକ୍ତର ଲକ୍ଷଣ, ଭଗବତ ଷଷ୍ଠ ଅଧ୍ୟାୟରେ ଭଗବାନ ବର୍ଣ୍ଣନା କରିଛନ୍ତି। ସେମାନେ ସବୁବେଳେ ଭଗବାନ ଦର୍ଶନ କରୁଛନ୍ତି, କିନ୍ତୁ ତଥାପି ସେ କହୁଛନ୍ତି ଭଗବାନ କାହାନ୍ତି, ଏ ଲଳିତେ ଏ ରାଧେ ଏ ନନ୍ଦସୁନା ପୁଥ ସେ ଆପଣ କେଉଁଠି ଅଛନ୍ତି, ପୁଥ ଆପଣ କେଉଁଠି ଅଛନ୍ତି, ଶ୍ରୀ ଗୋବର୍ଦ୍ଧନ ପଟ ପାଦ ଗୋବର୍ଦ୍ଧନ ତଳେ ଅଛନ୍ତି, ଗୋବର୍ଦ୍ଧନ ନିକଟରେ ଅଛନ୍ତି ନା କାଳିନ୍ଦୀ ବନେ କୁତଳ କାଳିନ୍ଦୀ ବନେ ଅଛନ୍ତି କି ଘୋଷନ୍ତା ବିଧି ସର୍ବତ ବ୍ରତରେ କେ ଦେଇ ମହାବିହୋଳି ଏଇଭଳିଆ ମହାବିହୋଳ ହେଇକରି ସର୍ବତ୍ର ବଜପୁରେ ଛଡ଼ ବିଷୟମାନେ ସବୁ ବିଚାରଣ କରୁଛନ୍ତି। ତେଣୁ ଇଏ ହେଉଛି ବିପ୍ଳବ ଧାରା। ଭଗବାନଙ୍କର ବୃନ୍ଦାବନ ଛାଡ଼ି ଚାଲି ଆସିଛନ୍ତି। ଇଏ ଆ ଦ୍ୱାରା ଭଗବାନଙ୍କର ଯେଉଁ ଭକ୍ତମାନେ ସେମାନେ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ଏ ବିରହରେ ଭଗବାନଙ୍କର ଅଧିକ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ମହାପ୍ରଭୁ ସେଠାରେ କହିଛନ୍ତି ଇଏ ଧାରା ହେଉଛି ବିପ୍ଳବ ଧାରା, ମହାପ୍ରଭୁ ଧାରା। ଭଗବାନଙ୍କର ଭକ୍ତମାନେ ଭଗବାନଙ୍କର ବିରହରେ କ୍ରନ୍ଦନ କରୁଛନ୍ତି। ତେଣୁ ଏହି କ୍ରନ୍ଦନ ଦ୍ୱାରା ସେମାନେ ଭଗବାନଙ୍କ ମିଳନରେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ତାଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହୁଅନ୍ତି। ବେଶ ସୁନ୍ଦର ପ୍ରଶ୍ନ ପଚାରିଛନ୍ତି ଗୋପୀମାନେ। ଭଗବାନ ଯେତେବେଳେ ତାଙ୍କ ରାସଲୀଳାରେ ଭଗବାନ ସହିତ ଯୁକ୍ତ ହେଇକି ରାସଲୀଳା କରୁଛନ୍ତି, ଭଗବାନ ସହିତ ଚାଲିଯାଇଛନ୍ତି, ଦଶମ ସ୍କନ୍ଧ ତିରିଶ ଅଧ୍ୟାୟରେ ଭଗବାନ ଅନ୍ତର୍ଧ୍ୟାନ ହେଇଯାଇଛନ୍ତି। ଗୋପୀମାନେ ଚାରିଆଡ଼େ ଖୋଜି କରୁଛନ୍ତି କୁଆଡ଼େ ଗଲେ ସେ କୃଷ୍ଣ, କୁଆଡ଼େ ଗଲେ। ତାପରେ ଏକତିରିଶ ଅଧ୍ୟାୟରେ ସେମାନେ ଗୋପୀ ଗୀତ ଗାନ କରିଛନ୍ତି, ଭଗବାନ ବିରହରେ ସେ ସବୁ ଗାଁ ପୁସ୍ତକ କଥାମୃତମ ତପ୍ତ ଜୀବନମ କବିଗିରିଡ଼ିତମ କଳ୍ପସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆତତମ ଭୁବି ଗୁଣକି ଦେଇ ଗୁରୁତ ଜାନା। ଏକତିରିଶ ଅଧ୍ୟାୟରେ ସତରଟି ଶ୍ଳୋକ ନା କି ଉଣେଇଶଟି ଶ୍ଳୋକ, ଏହି ଶ୍ଳୋକ ସବୁ ଭଗବାନଙ୍କ ବିରହରେ ସେମାନେ ଗାନ କରିଛନ୍ତି। ତାପରେ ବତିଶ ଅଧ୍ୟାୟ ଭଗବାନ ଆସିଯାଉଛନ୤ତି ତାଙ୍କ ପ୍ରଶ୍ନରେ ପଚାରିଛନ୍ତି ଯେ ଆମେ ସେଇଟା ବିସ୍ତାର କରିବା କି ଭଗବାନଙ୍କ ସେଠି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଯେଉଁ ତମଠାରୁ ଦୂରେଇ ଯାଇଛି ଏଟା ତମକୁ ଅଧିକ ଆନନ୍ଦ ପ୍ରଦାନ କରିବା ପାଇଁ। ତେଣୁ ଏଠି ଯେତେବେଳେ ବୃନ୍ଦାବନବାସୀମାନେ ଭଗବାନଙ୍କ ବିରହରେ ଯନ୍ତ୍ରଣା ପ୍ରାପ୍ତ ହେଉଛନ୍ତି, ସେତେବେଳେ ଭଗବାନ ମଧ୍ୟ ତାଙ୍କର ଭକ୍ତଙ୍କ ବିରୋଧରେ ତାଙ୍କର ଭକ୍ତଙ୍କ ବିରହରେ ସେ ମଧ୍ୟ ଦୁଃଖ ପ୍ରାପ୍ତ ହେଉଛନ୍ତି। ତେଣୁ ସେ ଉଦ୍ଧବଙ୍କୁ ପଠେଇଛନ୍ତି, ଗଚ୍ଛ ଉଦ୍ଧବ ପ୍ରଜା ସୌମ୍ୟମ ଉଦ୍ଧବଙ୍କୁ ପଠେଇଛନ୍ତି, ତାଙ୍କର ସନ୍ଦେଶ ପ୍ରଦାନ କରି ପଠେଇଛନ୍ତି। ତେଣୁ ଉଦ୍ଧବ ଯେତେବେଳେ ନନ୍ଦ ଏବଂ ଯଶୋଦାଙ୍କ ପାଖକୁ ଯାଇ ପହଞ୍ଚନ୍ତି, ତାଙ୍କୁ ସେ ସାନ୍ତ୍ୱନା ପ୍ରଦାନ କରୁଛନ୍ତି। ସେ କହୁଛନ୍ତି ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ, ତେଣୁ ଆପଣ ବ୍ୟତୀତ ହୁଅନ୍ତି, ଭଗବାନ ସବୁଠାରେ ଅଛନ୍ତି। ଅଣୁ ପରମାଣୁରେ ବି ଅଣ୍ଡାନ୍ତରସ୍ତ ପରମାଣୁ ଜୟାନ୍ତରସ୍ତମ ଅଣୁ ପରମାଣୁରେ ମଧ୍ୟ ଭଗବାନ ଅଛନ୍ତି, ତେଣୁ ଆପଣ ବ୍ୟତୀତ ହୁଅନ୍ତୁନି, ଆପଣ ଦୁଃଖ କରନ୍ତୁ। ଆମ ଶ୍ରୀ ଶ୍ରୀମଦ ଗୌରବ ମିଶ୍ର ମହାରାଜ କଥା କହୁଥିଲେ, ନନ୍ଦ ମହାରାଜ କହୁଛନ୍ତି ଏ ଉଦ୍ଧବ ମୁଁ ଭାବୁଥିଲି ତାହେଲେ ବହୁତ ଉନ୍ନତ ବ୍ୟକ୍ତି, ବହୁତ ଜ୍ଞାନୀ ବ୍ୟକ୍ତି, ବହୁତ ବିଦ୍ୱାନ ବ୍ୟକ୍ତି, ଉଦ୍ଧବ ଜ୍ଞାନ ସପ୍ତମ ବ୍ୟକ୍ତି କୁହାଯିବ, ଉଦ୍ଧବ ହେଉଛନ୍ତି ବହୁତ ଶ୍ରେଷ୍ଠ ଜ୍ଞାନୀ ବ୍ୟକ୍ତି, କାରଣ ସେ ହେଉଛନ୍ତି କ'ଣ ଦେବତାମାନଙ୍କର ଗୁରୁ, ବୃହସ୍ପତିଙ୍କର ଶିଷ୍ୟ। କିନ୍ତୁ ପ୍ରକୃତରେ ବର୍ତ୍ତମାନ ତମକୁ କଥା କହିଲେ ସେ ଶୁଣିକି ମୁଁ ଭାବିଲି ତମେ ବହୁତ ଛୋଟ ବାଳକ ବୋଲି, ତମେ ପ୍ରକୃତରେ ଜ୍ଞାନ କିଛି ନାହିଁ। ତମେ କୃଷ୍ଣଙ୍କ ବିରହରେ ମୁଁ ଯେତେ ବ୍ୟତୀତ ହେଉଛି ମୁଁ ଭାବୁଥିଲି ମୋର ସାମାନ୍ୟ ପୁତ୍ର ଭଳି, କିନ୍ତୁ ତମେ ଯେତେବେଳେ ବର୍ତ୍ତମାନ କହୁଛ ସେ ହେଉଛନ୍ତି ଶ୍ରୀରାମ ଭଗବାନ, ତାହେଲେ ମୁଁ ମୋର ଭଗବାନଙ୍କୁ ହାରି ଦେଇଛି, ତାହେଲେ ମୋର ଦୁଃଖ ଆଉ କମିବ କ'ଣ, ଏଇଟା ଅଧିକ ବଢ଼ିବ। ତେଣୁ ପ୍ରକୃତରେ ଏଇଟାକୁ ଏ ଲୀଳା ସବୁ ବୁଝିବା ଏତେ ସହଜ ଜିନିଷ ନୁହଁ। ସାଧାରଣ ଲୋକମାନେ ଯାଇ ବହୁତ ଦୁଃଖରେ ରହିଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ବହୁତ ଅତ୍ୟନ୍ତ ଆନନ୍ଦ ସମୁଦ୍ର ମଗ୍ନା କରିଛନ୍ତି, କୁହନ୍ତୁ ଆନନ୍ଦ ରୂପ ସାଗର ତାଙ୍କ ବଢି ବଢିକ ଯାଉଛି, ଅଧିକରୁ ଅଧିକ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଯଶୋଦା ମା କୃଷ୍ଣଙ୍କ ସହିତ ଯେଉଁ ଲୀଳା ବର୍ତ୍ତମାନ ଚାଲିଛି, ଏ ମିଳନ ଲୀଳା, ଯେତେବେଳେ ଭଗବାନ ଚାଲିଥିବେ ସେତେବେଳେ ବିରହ ଲୀଳା ତାଙ୍କର ଆରମ୍ଭ ହେବ। ତେଣୁ ଭଗବାନଙ୍କୁ ଏକ ଦିନ ଗୋଟେ ଦିନ ସେ କ'ଣ କରିଛନ୍ତି, ଏକ ଦିନ ଆଚାର୍ଯ୍ୟମାନେ କହିଛନ୍ତି, ପ୍ରଭୁପାଦ ମହାରାଜ କହୁଛନ୍ତି ଏକ ବର୍ଷ ଲୀଳା, ଆଉ ପୂର୍ବରୁ ଯେଉଁ ଲୀଳା ହେଉଛି ସେଟା ହେଉଛି ତ୍ରୈମାସିକ, ସଙ୍କଟ ଅପଭୂତ ଯେଉଁ କୁହାଯାଇଛି ସେଟା ତିନି ମାସ ଲୀଳା, ଉଦ୍ଧନ ଯେଉଁ ମଧ୍ୟ ସେଟା ହେଉଛି ଛଅ ଦିନର ଲୀଳା। ଏସବୁ ଦିନ ପାଦ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରୁଛନ୍ତି, କାରଣ ଏଇ ତ ପ୍ରତିଦିନର ଯେଉଁ ଲୀଳା ହେଉଛି ଚବିଶ ଘଣ୍ଟାର ଲୀଳା ବର୍ଣ୍ଣନା କଲେ ମଧ୍ୟ ଅଠର ହଜାର ଶ୍ଳୋକରୁ ଅଧିକ ଆରମ୍ଭ ହେଇଯିବ, କିନ୍ତୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। karena bistar kalau kita bilang bahwa itu beda dengan apa yang kalian lakukan. Sebenarnya sudah usah nih. Nanti mereka ikut satu kaisi. Kalau mereka gagal sekali, nanti wajar untuk tiada dia. Siapa dia? Pertama sih kalau ikut satu kaisi nih. Vijan Brahma, Parmendra, Dharmaruta, Stunanti, Dibis, Devi, Devi, Sama, Pata, Kompromis, Devi, Gayanti, Jan, Syam, Daha, Dhyana, Vastita, Tad, Gatira, Manasa, Pasanti, Jan, Jogina, Jasyam, Tan, Nami, Dusra, Asrama, Devaya, Tasmi, Maha. Yaku, Brahma, Varma, Indra, Maruta, Emanasa, Dibya, Stavamatna, Bhagavan, Vala, Aravana, Paranti. Evan, Jambrahma, Varnendra, Vandra, Maruta, Astana, Dikvishta, Vedi, Vedi, Sangha, Pada, Kampanishadi, Gayanti, Jan, Sangha, Veda, Kampanishadi, Tadre, Vishnavare, Sangha, Tadre, Bhagavan, Tadre, Bhagavan, Go, Stuti, Sim, Paralyx, Go, Sundar, Stuti, Paralyx, Siddhan, Bhagavan, Pitar, Bhagavan, Vishanti, Vedana, Sam, Vedasmi, Evam, Bhurat, Sam, Tata, Samna, Vedare, Sam, Veda, Uji, Sestra, Veda, Semua bedar mungkin, jadi kami studi sebelumnya kita ada dua sahaja nama kita studi aja, kita sebelumnya sesuatu studi, bagus terangkan, boleh sih. Ebagai dihana harus kita dapat tiga nama sah pasangan di jam jogi na. Jogi mana? Bhagawan itu dihana kali kiri, Bhagawan itu jadi udah ada darshan pernah. Ebagai jasaan tam non dus ras ramana dewa jasmi nama. Jangan peronto, tiada yang tidak. Jadi kita mana jadi peran tu nih, orang semua jadi peran tu nih. Jadi semua abang tu orang namaskar pun. Jadi super besar deh. Atau jangan bosan di. Sudah usah nih, tu mereka bosan di Bhagawan kalau bukan kita semua bantu nak kari kari nih. Sudah usah nih sama tu orang jadi super kaisan di. Kau ini orang tu mereka saya bosan di Bhagawan kalau bukan kita semua bantu nak kari kari nih. Jadi kita orang tu mereka orang namaskar pun. Super besar deh. Atau jangan kita bosan. तेरो भगवान को लेला को सबके पर करना करा जाए उसे छह दिन में लेला अरे जो पुतना बदला एक दिला उसे लेला को करना परसेंट सस्ता दिया रे इस सप्ताह में तेरे तीनों लेला करना परसेंट दी प्रथम जो सब नासर बदला ये उसी त्रयनाश का भगवान करे कौरव जो परसेंट त्रयनाश का सकड़ा बबूता बबूता ये इतनी मासर लेला की भगवान को एक वर्ष पदार्पण करसन दी सही समय रे ये कदा आरो मारुडम आरो माता जसोदा तांकर कोळे रे पसेकरी तांको लावयंती सुतम सही तांको पुत्र स्नेह रे तांको अनेक पटा लावन करसन दी पर तांको बहुत स्नेह करसन चंबान इत्यादि प्रबल महाराज करसन दी उत्तरण करसन दी तांकर कृष्ण को टेके दो समय पक्के मैंने ऊपर टेके दो समय कौन घर दो समय प्रकार में दो समय इतने अगर पिला ने बहुत बताया बहुत आनंद दो होंगे कृष्ण मौत में बहुत छोटा पिला बताया कौन से मैंने बताया आनंद दो होंगे अब कृष्ण को क्या कौन कहेगा भगवान तो सर्वे आनंद माय सचिदान को धाम से सर्वे आनंद माय से तेरे माँ को सत्य तो लीला को सब सत्य मध्य भगवान मध्य बहुत आनंद दे जाओ समय तेरे से भगवान दी माँ मध्य कौन की टेक समय तमें बताएं रखो मत देखियो बताएं तुम्हारे बताएं सब देखियो हमारा सिद्ध समय को समय भगवान का एक गुटी लीला है अनेक प्रकार रखा रही थी तुम्हारे बताएं बदले जो अपन तुम्हारे बताएं से उधार कर सकती अनेक रखा रही थी किंतु एक जो तुम्हारे बताएं के लीला क्या बोल सत्तरे सिद्ध समय को समय जब भगवान चाहिए देवता मानो दर्शन दे। छह दिन में जो लिलाटी करते ले, उतना बदला लिलाटी सत्र से बाहर चल गए थे। सुतिका बुलाए थे ना से, छह दिन में से बाहर जाई ना थी। सुतिका बुलाए थे, तांकर सखा माने, तांकर जो माने, तांकर भगवान बुंदा मुलाशन समझते भगवान कृष्ण में से संबंधित हैं। तो लो सेमान मत चाहो सुनते कृष्ण को दर्शन करे नहीं, किंतु दर्शन कर पाना मुश्किल है। विशेष भाव रे जो माने वनवासी ने जो माने अच्छा दी सेमान मध्य कृष्ण को दर्शन कर पाना मुश्किल है। किंतु ये जो उतना बदल दिया कहला उतना जो छह पोषण शरीर धारण कला जो छह पोषण शरीर रे से जो पतन हला से पतन पे कुछ बोलते हैं ना कौनसा वो बगीचा है तो लोग कौनसा बगीचा है जो तेरे पढ़ी है कि कुतना ସେ ସମସ୍ତ ଗଛ ଇତ୍ୟାଦି ସବୁ ଚିହ୍ନିତ ହେଇ ସମସ୍ତ ତଳେ ପଡ଼ିଯାଇଛି, ତା ଉପରେ ସେ ପୁତନା ପଡ଼ିଥିଲେ, ପୁତନା ଉପରେ ଭଗବାନ ପୁତନା ବକ୍ଷ ଦେଶରେ ଭଗବାନ ଯାଇ ଲାଗି ଖେଳା କରୁଛନ୍ତି। ତେଣୁ ଭଗବାନ ସମସ୍ତେ ଦର୍ଶନ କରୁଛନ୍ତି, ଭଗବାନଙ୍କ ସୌନ୍ଦର୍ଯ୍ୟ ଯେଉଁ ସୌନ୍ଦର୍ଯ୍ୟ ଶ୍ରବଣ କରିକି ସୁଖଦେବ ଗୋସ୍ୱାମୀ ପୁଣି ଆସିଥିଲେ। ଏସବୁ କେତେଟି ଶ୍ଳୋକ ରହିଛି, ଯେଉଁ ଶ୍ଳୋକ ଶୁଣିକିରି ସେ ହରେ ଗୁଣା କ୍ଷିପ୍ତ ନତି ବୋଲି କୁହାଯାଇଛି। ଭଗବାନଙ୍କର ଗୁଣ, ଭଗବାନଙ୍କର ସୌନ୍ଦର୍ଯ୍ୟ, ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ। ଏଇଟାକୁ ରାଧାରାଣୀ ବର୍ଣ୍ଣନା କରୁଛନ୍ତି, ରାଧାରାଣୀଙ୍କର ମନୋଭାବକୁ ବର୍ଣ୍ଣନା ଲିପିବଦ୍ଧ ହେଇଛି। ଭଗବାନଙ୍କ ରୂପ ଏତେ ସୁନ୍ଦର, ବାହା ପିଡ଼ମ ନଟବର ବହୁ, ବାହା ପିଡ଼ମ ହେଲେ ଯେଉଁ ମୟୂରପୁଚ୍ଛ ଭଗବାନ ଧାରଣ କରିଛନ୍ତି, ତାଙ୍କୁ କେଶରେ ଧାରଣ କରିଛନ୍ତି। ନଟବର ବହୁ ଭଗବାନଙ୍କ ବୃନ୍ଦାବନ ଯାଉଛନ୍ତି, ତିନି ଚାରି ବର୍ଷ ହେଇଗଲା ପରେ ଭଗବାନ ଆରମ୍ଭ କଲେ ଗଛମାନଙ୍କୁ ଚାରଣ କରିବା, ଏବଂ ତାଙ୍କର ଯେତେବେଳେ ପୌବନ ବର୍ଷ ହେଇଯାଇଛି, ଛଅ ବର୍ଷରେ ଭଗବାନ ଆରମ୍ଭ କରୁଛନ୍ତି ଗାଧୀମାନଙ୍କୁ ପାଳନ କରିବା ପାଇଁ ଆରମ୍ଭ କରିଛନ୍ତି। ତେଣୁ ଯେଉଁମାନେ ଗୋପୀମାନେ ବିଶେଷ ରାଧାରାଣୀ ଏମାନେ ଆଉ ଭଗବାନଙ୍କ ସେ ଲୀଳାକୁ ଦେଖିପାରୁନାହାନ୍ତି, ବୃନ୍ଦାବନକୁ ଯେତେବେଳେ ଯାଉଛନ୍ତି ସେ ତ ଘର ଭିତରେ ରହୁଛନ୍ତି, ସେ ତ ଜାଣିପାରୁନାହାନ୍ତି, କିନ୍ତୁ ସେମାନେ ମନରେ ଭଗବାନଙ୍କର ଲୀଳାକୁ ଚିନ୍ତା କରୁଛନ୍ତି, କୃଷ୍ଣଙ୍କ ଲୀଳାକୁ ସେ କହୁଛନ୍ତି, ରାଧାରାଣୀ ଦର୍ଶନ କରୁଛନ୍ତି ଭଗବାନଙ୍କ ରୂପକୁ। ବାହା ପିଡ଼ମ ନାଟକର ବହୁ, ଯେତେବେଳେ ଭଗବାନ ଯାଉଛନ୍ତି କିଭଳି ଯାଉଛନ୍ତି, ଚାଲିକି ନୁହଁ, ନୃତ୍ୟ କରିକି ଯାଉଛନ୍ତି, ଗାଈମାନଙ୍କୁ ବା ପାଚେରୀମାନଙ୍କୁ ନେଇକି ଯେଉଁ ଯାଉଛନ୍ତି ସେ ଚାଲିକିରି ଯାଉନାହାନ୍ତି, ନାଟକର ବହୁ ନୃତ୍ୟ କରିକି ଯାଉଛନ୍ତି। ଏବଂ କର୍ଣ୍ଣ ଏ କର୍ଣ୍ଣିକାର, କର୍ଣ୍ଣରେ ସବୁ ଫୁଲ ଧାରଣ କରିଛନ୍ତି, କର୍ଣ୍ଣିକାର ବିବୃତ ବାସ, ତାଙ୍କର କଣକ ପିସ, ତାଙ୍କର ଯେଉଁ ଅମ୍ବର ଧାରଣ କରିଛନ୍ତି, ବସ୍ତ୍ର ଧାରଣ କରିଛନ୍ତି, ଯେଉଁ ପିତାମ୍ବର ସୁବର୍ଣ୍ଣ ବର୍ଣ୍ଣର ପିତ ରଙ୍ଗର ବା ଏଲୋ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଛନ୍ତି, କଣକ ପିସ କହିଛନ୍ତି, କଣକ ମାନେ ଯେତେ ତାଙ୍କର ଶରୀର ରଙ୍ଗ ଯେଉଁ ରହିଛି ସେ ରଙ୍ଗରେ ଏଇ ଯେଉଁ ହଳଦିଆ ରଙ୍ଗର ବସ୍ତ୍ର ଯେମିତି ଆକାଶରେ ବିଜୁଳି ମାରିଲେ ଯେଉଁ ହୋଇଗଲା ସୌନ୍ଦର୍ଯ୍ୟ ରହିଛି ସେଇଭଳିଆ ସୌନ୍ଦର୍ଯ୍ୟ ସେ ଧାରଣ କରିଛନ୍ତି। ବୈଜୟନ୍ତୀ ମାଳା ପାଞ୍ଚଟି ରଙ୍ଗର ଫୁଲ ଧାରଣ କରିଛନ୍ତି, ବୈଜୟନ୍ତୀ ମାଳା ରନ୍ଧ୍ରା ବେଣୁ ରଘସୁଦୟା ପୁରାଣ ଗୋପବୃନ୍ଦେଇ ବଂଶୀ ବାଦନ କରିକି ଯାଉଛନ୍ତି, ସେ ବଂଶୀ ଦ୍ୱାରା ଯେମିତି ତାଙ୍କର ଅଧରାମୃତକୁ ସମସ୍ତଙ୍କୁ ପ୍ରଦାନ କରୁଛନ୍ତି, ଯେଉଁମାନେ ସେ ବଂଶୀ ଶ୍ରବଣ କରୁଛନ୍ତି ବଂଶୀ ଧ୍ୱନି ତାଙ୍କର ସେ ଅଧରାମୃତ ସେ ପ୍ରାଣ କରୁଛନ୍ତି। ସେଠି ଆମର ବେଣୁ ଗୀତି ରହିଛି, ଗୋଟେ ବେଣୁ ଗୀତି ସ୍ୱତନ୍ତ୍ର ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ, ଏଇଟା ବେଣୁ ଗୀତି ବୋଲି କୁହାଯାଉଛି, କାହିଁକି ନା ବେଣୁକୁ ଗୋପୀମାନେ ଈର୍ଷା କରୁଛନ୍ତି, ବଂଶୀ ବଂଶୀ କି ସ୍ୱୀକୃତି କରିଥିଲା ଯେ କୃଷ୍ଣଙ୍କର ଅଧର ମଧ୍ୟରେ ସେ ଅଧରାମକୁ ସବୁବେଳେ ପାଳନ କରୁଛି। ତେଣୁ ଏଇଭଳି ଭାବରେ ରାଧାରାଣୀ ଚିନ୍ତା କରୁଛନ୍ତି, ରନ୍ଧ୍ରାମ ବେଣୁ ରଘସୁଦୟା ପୁରାଣ ଗୋପବୃନ୍ଦେଇ ବୃନ୍ଦାରଣ୍ୟ ସ୍ୱର୍ଗ୍ରହଣ ପାଳୁଛନ୍ତି, ବୃନ୍ଦାରଣ୍ୟ ଭଗବାନ ଏଇଭଳି ଭାବରେ ପ୍ରବେଶ କରୁଛନ୍ତି, ଏବଂ ତାଙ୍କର ଯେଉଁମାନେ ଅଛନ୍ତି ପାର୍ଶ୍ୱମାନେ ତାଙ୍କର ଯେଉଁ ସାଙ୍ଗ ବାଳକମାନେ ଏମାନେ ତାଙ୍କର ଜୟଧ୍ୱନି ଦେଉଛନ୍ତି, ତାଙ୍କର ଗୁଣଗାନ କରୁଛନ୍ତି, ଏଇଭଳି ଭାବରେ ଭଗବାନଙ୍କ ଲୀଳା ସବୁ ରହିଛି। ତେଣୁ ଏଠି ଭଗବାନ ଯେଉଁ ଚାହୁଁଛନ୍ତି ତୃଣାବକ୍ତ ଲୀଳାଟି କରିବେ ସେଥିରେ ଭଗବାନ ଚାହୁଁଛନ୍ତି ଦେବତାମାନଙ୍କୁ ଦର୍ଶନ ଦେବେ, ଯେମିତି ଛଅ ଦିନରେ ସେ ଅନ୍ୟ ସମସ୍ତଙ୍କୁ ଦର୍ଶନ କଲେ ବାହାରେ ଯାଇକିରି ସେ ପୁତନା ବକ୍ଷ ଦେଶ ରହିକି ସମସ୍ତେ ସେ ଭଗବାନଙ୍କ ରୂପ ଦେଖି ମୋହିତ ହେଇଯାଉଛନ୍ତି। ତେଣୁ ଦେବତାମାନେ ମଧ୍ୟ ଦେବତାମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନ ଏଇ ତୃଣାବ୍ରତ ଲୀଳାଟି କରିଥିଲେ, ତୃଣାବ୍ରତ ବ୍ରତ ଲୀଳାଟି। ତେଣୁ ତୃଣାବ୍ରତ ଆପଣ ଆସିବ, ତାଙ୍କୁ ନେଇଯିବ ସ୍ୱର୍ଗକୁ, ନେଇଯିବ ସ୍ୱର୍ଗ ଦେବତାମାନେ ସେ ଦର୍ଶନ କରିବେ ଭଗବାନଙ୍କର। ତେଣୁ ଏଠି କୁହାଯାଉଛି ଯେ ଏକଦା ହଁ ଭଗବାନ ମାଙ୍କୁ ମା କଣ କରୁଛନ୍ତି ଏଇଭଳି ଭାବରେ କୃଷ୍ଣଙ୍କର ଲାଳନ ପାଳନ କରୁଛନ୍ତି, ବହୁତ ଆନନ୍ଦରେ କୃଷ୍ଣଙ୍କ ସହିତ ଲାଳନ କରୁଛନ୍ତି। ତେଣୁ ଏହି ସମୟରେ ଗରିମା ଶିଶୋର ବୋଢ଼ୁ ଶିଶୁଟି ଆଉ ଉଠିବା ପାଇଁ ଯଶୋଦାଙ୍କର ସମର୍ଥ ରହିଲା। ବହୁତ ଗରିମା ହେଇଗଲେ, ବହୁତ ଓଜନଦାର ହେଇଗଲେ। ପ୍ରଭା ମାତାଙ୍କ ଆଶ୍ରୟ କହୁଛନ୍ତି, ଛୋଟ ଶିଶୁ କେତେ କେତେ ଓଜନ ହବ ତାଙ୍କର, ଏକ ବର୍ଷର ଶିଶୁ, କିନ୍ତୁ ଏତେ ଓଜନ ହେଇଗଲେ ଯେ ଯଶୋଦା ମା ଉଠେଇ ପାରିଲେନି। ତେଣୁ ସେଇଠି ସିଏ ଆଉ ଭଗବାନଙ୍କର ଏଇଠି ଗୋଟେ ଐଶ୍ୱର୍ଯ୍ୟ, ଛୋଟ ପିଲା କିନ୍ତୁ ଏତେ ଓଜନ ହେଇଗଲା, ମାନେ ସେଟା ଐଶ୍ୱର୍ଯ୍ୟ ଗୋଟେ। କିନ୍ତୁ ମା ଯଶୋଦା ବୃନ୍ଦାବନ ସେମାନେ କେହି ଯେତେ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେଟାକୁ ଗ୍ରହଣ କରନ୍ତି। ସେ ଭଗବାନଙ୍କର ଯେଉଁ ମାଧୁର୍ଯ୍ୟ, ତାଙ୍କୁ ଭଗବାନ ବୋଲି କି ଜାଣନ୍ତି ନାହିଁ। ତେଣୁ ମା ଯଶୋଦା କହୁଛନ୍ତି, କ'ଣ ପାଇଁ ଏତେ ଓଜନ ହେଇଗଲା କୃଷ୍ଣ, କାରଣ କାହିଁକି ଏତେ ଓଜନ ହେଇଯାଇଛି, ଚିନ୍ତା କରୁଛନ୍ତି। ତେଣୁ ନ ସେ ଗିରିକୁଟବ, ସେ ସହି ପାରିଲେନି। ଏତେ କୋଡ଼ିଆର ଧାରଣ ମଧ୍ୟ ଏତେ ଓଜନ ହେଇଗଲେ ଯେ ସେ ସହି ପାରିଲେନି। ଗିରିକୁଟବ, ଗୋଟେ ଗିରି ବା ଗୋଟେ ପର୍ବତ ଯଦି ଜଣେ କରିବ, ପର୍ବତର ଓଜନ କେତେ ଓଜନ, ଗିରିକୁଟବ ସେଇ ଭାବରେ ଓଜନ ସେ ଅନୁଭବ କରେ ଦଶଦା। ତେଣୁ ପ୍ରଭୁ ମହାରାଜ କହୁଛନ୍ତି, ଜନ୍ମାଦି ସେ ଯତ୍ନ ସବୁକିଛି ତାଙ୍କର ଆସୁଛି। ଏ ପର୍ବତ, ଏସବୁ ସମୁଦ୍ର ପର୍ବତ ଭୌତିକ ଜଗତ ସବୁକିଛି ତାଙ୍କଠାରୁ ଆସୁଛି। ତେଣୁ ସେ ନିଜର ଓଜନକୁ ବର୍ଦ୍ଧିତ କରିବା ଏଟା ବହୁତ ବଡ଼ କଥା ନୁହଁ। କିନ୍ତୁ ଯେତେ ଐଶ୍ୱର୍ଯ୍ୟ ପ୍ରଦର୍ଶନ କଲେ ମଧ୍ୟ ବୃନ୍ଦାବନବାସୀମାନେ ସେ ଐଶ୍ୱର୍ଯ୍ୟକୁ, ସେ ତା ଦ୍ୱାରା ଐଶ୍ୱର୍ଯ୍ୟ ଦ୍ୱାରା ଏ ଭଗବାନ ବୋଲି ଯଦି ମଝି ମଝି ଜାଣନ୍ତି, କିନ୍ତୁ ପୁଣି ଭୁଲିଯାନ୍ତି। ଏ ଭଗବାନଙ୍କର ମାଧୁର୍ଯ୍ୟ ଲୀଳା, ସେଥିପାଇଁ ବୃନ୍ଦାବନରେ ଭଗବାନ କୁହାଯାଉଛି ପୂର୍ଣ୍ଣତମ, ମଥୁରାରେ ଦ୍ୱାରକାରେ ତାଙ୍କୁ କୁହାଯାଉଛି ପୂର୍ଣ୍ଣ, ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ତେଣୁ ଏଇ ଏକ ବର୍ଷର ଯେଉଁ ଲୀଳାଟି ପ୍ରଣାବର୍ତ୍ତ ଲୀଳା, ଏଟା ବର୍ଣ୍ଣନା କରାଯିବ। ପୁନରାବର୍ତ୍ତନ ଆସିବ ଏବଂ କୃଷ୍ଣଙ୍କୁ ନେଇଯିବ। ମା ଭାବୁଛନ୍ତି, କୃଷ୍ଣ ଭାବୁଛନ୍ତି, ଯଦି ମୁଁ ମାଙ୍କ ପାଖରେ ରହିଥିଲି ଏଇ ଭାବରେ ଲୀଳା କରିବି, ମା ମୋତେ ଏଇ ଭାବରେ ଉତ୍ତରଣ କରୁଛନ୍ତି, ଚୁମ୍ବନ କରୁଛନ୍ତି, ରାମ କରୁଛନ୍ତି, ତେଣୁ ତୁନାବତ ଆସିଲେ ମାଙ୍କୁ ମଧ୍ୟ ଧରିକି ଉଠି ନେଇଯିବ। ତେଣୁ ମାଙ୍କୁ ସେଥିରୁ ଉଦ୍ଧାର କରିବା ପାଇଁ ସେ ନିଜକୁ ଏଇଭଳି ଭାବରେ ଓଜନ ବଢ଼େଇ ଦେଇଛନ୍ତି, ଯେଉଁଥିପାଇଁ କି ମା କ'ଣ କରିବେ, ତାକୁ ତଳେ ଶୁଆଇ ଦେବେ, ଚାଲିଯିବେ। ସେ ସେମାନେ ତୁନାବତ ଆସି ତାଙ୍କୁ ନେଇକି ଉପରକୁ ପଡ଼େ, ଏ ଲୀଳାଟି ତା ପରେ କଳ୍ପନା କରନ୍ତି। ତେଣୁ ଏହା ହେଉ ଆମର ସମୟ ହେଇଯାଇଛି। ଆମର କି ସମୟ, ଆମେ ଅଧ୍ୟକ୍ଷଙ୍କର ଆଜି ବହୁତ ପବିତ୍ର ତିଥି, ମାଘ ମାସ ଶୁକ୍ଳ ତିଥି, ସପ୍ତମୀ ତିଥି, ଏଇ ତିଥିରେ ଅଧ୍ୟକ୍ଷ ଆସିଥିଲେ। ଅଧ୍ୟକ୍ଷ ବିଷୟରେ ଅନେକ ଲୀଳା ସବୁ ରହିଛି, ଆମେ ସଂକ୍ରମଣ ବର୍ଣ୍ଣନା କରିବା କାହିଁକି ନା ଅନ୍ୟ ମାନେ ଆସି ବର୍ଣ୍ଣନା କରିବେ ଏଇ ଅଧ୍ୟକ୍ଷଙ୍କ ଲୀଳା। ଦଶମ ଆମର ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଚଉଦଟି ଶ୍ଲୋକ ମଙ୍ଗଳାଚରଣରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖିଛନ୍ତି। ସେଥିରେ ଛଅଟି ଶ୍ଲୋକରେ ଚୈତନ୍ୟ ମହାପ୍ରଭୁଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ପାଞ୍ଚଟି ଶ୍ଲୋକରେ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଦୁଇଟି ଶ୍ଲୋକରେ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଏବଂ ଗୋଟିଏ ଶ୍ଲୋକରେ ପଞ୍ଚତତ୍ଵାତ୍ମକ, ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତ ରୂପ ସ୍ୱରୂପକ ଭକ୍ତାବତାର ଭକ୍ତାଖ୍ୟ ନମାମ ଭକ୍ତ ଶକ୍ତିକ, ଏ ପଞ୍ଚତତ୍ଵ ବିଷୟରେ ବର୍ଣ୍ଣନା କରିବି ଚଉଦତମ ଶ୍ଲୋକ। ତେଣୁ ପଞ୍ଚତତ୍ଵ ଏମାନେ ହେଉଛନ୍ତି ମହାପ୍ରଭୁ ଆସୁଛନ୍ତି, ଏ ପଞ୍ଚତତ୍ଵକୁ ସହିତ ଆସୁଛନ୍ତି, ସାଙ୍ଗ ପାଙ୍ଗାସ୍ତ ପାର୍ଷଦମ୍, ଏ ଭଗବାନ ବୋଲି ଭାଗବତ ପ୍ରମାଣ ରହିଛି, ଶାସ୍ତ୍ର ପ୍ରମାଣ ରହିଛି, ସାଙ୍ଗ ଭାଗବତ ବିକାଶ ସଂଘ ପାଞ୍ଚ ମଧ୍ୟରେ ପ୍ରତିଶ୍ରୁତରେ କରାଯାଇଛି ଯେ କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ ପାର୍ଷଦମ୍ ଜଗିଂ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ସୁମେଧସ, ମହାପ୍ରଭୁ ଯେଉଁ ଆସନ୍ତି ସେ ଅଙ୍ଗ, ତାଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ଏବଂ ସାଙ୍ଗ ପାଙ୍ଗାସ୍ତ୍ର ଅସ୍ତ୍ର ତାଙ୍କର ହେଉଛି ମହାମନ୍ତ୍ର, ପାର୍ଶ୍ୱଦ ହେଉଛନ୍ତି ଶ୍ରୀବାସ ଆଦି ଏତେ ଅଛନ୍ତି ଭକ୍ତମାନେ ତାଙ୍କ ପାର୍ଶ୍ୱଦ। ତେଣୁ ଏଇ ଯେଉଁ ଦୁଇଟି ଶ୍ଲୋକରେ ଅଦ୍ୱୈତାଚାର୍ଯ୍ୟ ସେ ବର୍ଣ୍ଣନା କରାଯାଇଛି, ଆମେ ଗୋଟିଏ ଶ୍ଲୋକ ପାଠ କରିବା ଯେ ମହାବିଷ୍ଣୁ ଜଗତ୍କର୍ତ୍ତା ମାୟାଜ ସୁଦ୍ୟତ ତସ୍ୟାବତାର ଏବାୟମ ଅଦ୍ୱୈତାଚାର୍ଯ୍ୟ ଈଶ୍ୱର, ଅଦ୍ୱୈତାଚାର୍ଯ୍ୟ ହେଉଛନ୍ତି ଭଗବାନ ଈଶ୍ୱର ନିୟନ୍ତ୍ରଣକାରୀ, ଈଶ୍ୱର ହେଉଛନ୍ତି ନିୟନ୍ତ୍ରଣକାରୀ। చూసిన భగవాన్ శ్రీవసుని మహావిష్ణు, మహావిష్ణు వస్తుంది జై కరణకు సై విష్ణు మహావిష్ణు అని చెప్పాలి. తిరుమల విష్ణు వచ్చింది, తిరుమల విష్ణు కరణకు సై విష్ణు, మన గర్భకు సై విష్ణు, ఆగ్రహం వస్తుంది తిరుగుకు సై విష్ణు. తిరుమల కరణకు సైగా మహావిష్ణువు పేరు మనసు వాస్తాం అనే విష్ణు మనసు వాస్తాం. మహావిష్ణు జగత్ కొత్త, మహావిష్ణు పనికి వస్తుంది నా ఈ జగత్ సృష్టి కర్యాక ఏ భౌతిక జగత్, ఏ జగత్ సంబంధం రౌండ్ ఇది వచ్చి అనిత్య జగత్ సృష్టి అవుతుంది, కిచి కాలం అవుతుంది నష్టం ఏ కిచి కాలం వర్షకి తల్లి వర్షం కోటి కోటి వర్ష బ్రహ్మాండ గొప్ప దిన వచ్చి 432 కోటి వర్ష ఏ రాత్రి రయచి ఏ మాస వర్ష ఏ 100 వర్ష ఆయుష తెణు ఆమె కోటి కోటి వర్షర కథ కవచ్చు కిచి కాలం కోటి కోటి వర్ష ତେଣୁ ଇଏ ଯେଉଁ ଜଗତ ସୃଷ୍ଟି ହେଉଛି ପୁଣି ଦୋଷ ହେଇଗଲା ପରେ ପୁଣି ସୃଷ୍ଟି ହେଉଛି, ତେଣୁ କାରଣ ଦର୍ଶାଏ ବିଷ୍ଣୁ ଅଦ୍ୱୈତାଚାର୍ଯ୍ୟଙ୍କର ଅବତାର ଯିଏ ଅଦ୍ୱୈତାଚାର୍ଯ୍ୟ ତାଙ୍କର ଏଇ ହେଉଛନ୍ତି ମହାବିଷ୍ଣୁ, ତାଙ୍କଠାରୁ ଏ ସୃଷ୍ଟି ଆରମ୍ଭ ହେଉଛି. ଯାହ କାରଣ ଜଗତୀଷ୍ଣ ଯୋଗ ନିଦ୍ରା ଆନନ୍ଦ ଜଗଦଣ୍ଡ ସରୋମ ଭୋଗ ଆଧାର ଶକ୍ତି ଅବଲମ୍ବ୍ୟା ପରାମ ଶକ୍ତି ଗୋବିନ୍ଦ ମହାବିଷ୍ଣୁ. ଏଇ ଯେଉଁ ରହିଛି ବହୁତ ଜଗତ ସବୁ ସୃଷ୍ଟି ହେଉଛି, ତାଙ୍କଠାରୁ ସୃଷ୍ଟି ହେଉଛି ଏବଂ ତସ୍ୟାବତାର ଏ ବାୟମ ଅଦ୍ୱୈତାଚାର୍ଯ୍ୟ ଈଶ୍ୱର. ତେଣୁ ସେ ଅବତାର ତାଙ୍କର ଅବତାର ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ଯିଏକି ଆସିଥିଲେ ଅଦ୍ୱୈତାଚାର୍ଯ୍ୟ ଭଗବାନ ସହିତ ଅନେକ କ୍ରୀଡ଼ା ତାଙ୍କର ସବୁ ରହିଛି. ଅଦ୍ୱୈତାଚାର୍ଯ୍ୟ ଭଗବାନ ମହାପ୍ରଭୁଠାରୁ ସେ ହେଉଛନ୍ତି ବରିଷ୍ଠ, ତାଙ୍କ ବୟସରେ ଅଧିକ, ତେଣୁ ଅଦ୍ୱୈତାଚାର୍ଯ୍ୟ ସବୁବେଳେ ମହାପ୍ରଭୁ ସମ୍ମାନ ପ୍ରଦର୍ଶନ କରନ୍ତି. ସେ ତାଙ୍କର ଜନ୍ମ ହୋଇଥିଲା ଶ୍ରୀହଟରେ ନବଗ୍ରାମ, ନବଗ୍ରାମ ଜନ୍ମ ହୋଇଥିଲା. ତାଙ୍କର ମାତାଙ୍କ ନାମ ହେଉଛି ନାଭାଦେବୀ ଏବଂ ପିତାଙ୍କ ନାମ ହେଉଛନ୍ତି କୁବେର ମିଶ୍ର. ତେଣୁ ତାପରେ ସେ ଦୁଇଟି ପତ୍ନୀ ବିବାହ କରିଛନ୍ତି, ଦୁଇଟି ବିବାହ କରିଛନ୍ତି, ମାନେ ଦୁଇ ଜଣ ବିବାହ କରିଛନ୍ତି, ଦୁଇ ଜଣ ଭଉଣୀ ସେ ଶ୍ରୀ ଏବଂ ସୀତା ଜଣ ବିବାହ କରିଛନ୍ତି. ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କର ଯେଉଁ ଲୀଳା ସବୁ ରହିଛି ମହାପ୍ରଭୁଙ୍କ ସହିତ ଅନେକ ଲୀଳା ରହିଛି, ସେସବୁ ଆପଣମାନେ ପରି ଶ୍ରବଣ କରିବେ ଆମର କୁହାଯିବ. ଆମେ ସଂକ୍ଷେପରେ ଗୋଟେ କଥା କହିବା ଅଦ୍ୱୈତାଚାର୍ଯ୍ୟଙ୍କର ଯେ ହଁ, ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଆସିଲେ ସେ ସମୟରେ କୃଷ୍ଣ ଭକ୍ତି ଶୂନ୍ୟ ସବୁ ରହିଥିଲା. ବର୍ତ୍ତମାନ ମଧ୍ୟ ଆମେ ଦେଖୁଛେ ମହାପ୍ରଭୁ ଆସିକି ଭକ୍ତି ପ୍ରଚାର କରିକି ମଧ୍ୟ କେତେ ଜଣ ଭକ୍ତ ହୋଇଛନ୍ତି. ଆମେ ସବୁ ଯାଉଛେ ବାହାରକୁ ଯାଉଛେ ଗାଁ ଗହଳିରେ ସବୁ ଦେଖିବା କେତେ ଜଣ ଏଇ କୃଷ୍ଣ ଭକ୍ତି ଗ୍ରହଣ କରୁଛନ୍ତି. ଅନେକ ତଥାଗତ ଧର୍ମ ସଂସ୍ଥା ସବୁ ରହିଛି, କିନ୍ତୁ ଭଗବାନ କୃଷ୍ଣଙ୍କର କେତେ ଜଣ ଆରାଧନା କରୁଛନ୍ତି? ତେଣୁ 500 ବର୍ଷ ତଳେ ଅବସ୍ଥା ଆହୁରି ଶୋଚନୀୟ ଥିଲା. ତେଣୁ ଅଦ୍ୱୈତାଚାର୍ଯ୍ୟ ଦେଖିଲେ କୃଷ୍ଣ ଭକ୍ତି କେହି କରୁନାହାନ୍ତି, ବିଭିନ୍ନ ଦେବଦେବୀମାନଙ୍କୁ ପୂଜା କରିକି ସେ ଭାବୁଛନ୍ତି ଇଏ ହେଉଛନ୍ତି ଭଗବାନ, ଦେବଦେବୀମାନଙ୍କୁ ଭଗବାନ ବୋଲି ଭାବୁଛନ୍ତି. ତେଣୁ ଭଗବାନ କିଏ ସେ କଥା ଜାଣୁନାହାନ୍ତି. ଏବଂ କଳିଯୁଗର ଯେଉଁ ଯୁଗ ଧର୍ମ ନାମ ସଂକୀର୍ତ୍ତନ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇଏ ହେଉଛି କଳିଯୁଗର ଯୁଗ ଧର୍ମ. କିନ୍ତୁ ସେ ଯୁଗଧର୍ମ କେହି ଆଚରଣ କରୁନାହାନ୍ତି, କିଏ ଯଜ୍ଞ କରୁଛନ୍ତି, କିଏ ଧ୍ୟାନ କରୁଛନ୍ତି, ଏଭଳି ଭାବରେ କିଏ ତପସ୍ୟା କରୁଛନ୍ତି, ଏଭଳି ଭାବରେ ଯେଉଁ ଯୁଗଧର୍ମ ସେ ଯୁଗଧର୍ମ କେହି ପାଳନ କରୁନାହାନ୍ତି. ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କ ମନରେ ବହୁତ ବ୍ୟଥା ହେଇଛି, ବହୁତ ସେ ଦୁଃଖ ପ୍ରକାଶ କରୁଛନ୍ତି. ତେଣୁ ସେ କହୁଛନ୍ତି, ଚିନ୍ତା କରୁଛନ୍ତି, ଭଗବାନ ଆସିବେ ତାହେଲେ ହିଁ ଏଇ ଭଗବାନଙ୍କ ଯେଉଁ ଧର୍ମ ଭଗବତ ଧର୍ମ ଭାଗବତ ଧର୍ମ ଏ ପ୍ରଚାର ହୋଇପାରିବ. ତେଣୁ ସେ ଚିନ୍ତା କରିକି ଶାସ୍ତ୍ରରେ ରହିଛନ୍ତି ଯେ ଜଣେ ଯଦି ଶାଳଗ୍ରାମରେ ଜଳ ତୁଳସୀ ପ୍ରଦାନ କରିକି ଭଗବାନଙ୍କୁ ଆହ୍ୱାନ କରନ୍ତି ବା ଭଗବାନଙ୍କ ଆରାଧନା କରନ୍ତି ତାହେଲେ ଭଗବାନ ସେତେ ପ୍ରୀତ ହେଇଯାନ୍ତି. ତେଣୁ ସେ ଶାଳଗ୍ରାମରେ ଜଳ ତୁଳସୀ ପ୍ରଦାନ କରିକି ଭଗବାନ ସେ ଆହ୍ୱାନ କରୁଥିଲେ, ଆପଣ ଆସନ୍ତୁ ଏଇ ଭାବରେ ସେ ଆହ୍ୱାନ କରୁଥିଲେ ଭଗବାନ ସେଠାରେ ଆସନ୍ତି. ଭଗବାନ ଯଦିଓ परित्राणाय साधना विनाशाय चतुष्कृताम धर्म संस्थापनार्थाय संभवाम जुगे जुगे भगवान कहते किंतु तथापि ताकर भक्त मान तक आराधना करते जेति ब्रह्मा जाइले भगवान को जाई कि तने प्रार्थना करथिले तापर से आसीले भगवान कृष्ण रूप आसीले तेणु भगवान कृष्ण रूप आसीले तापर कलिकुगर आरंभ रे अद्वैत सिद्धांत चिंता करसंदि जे भगवान केमती आणिबे तेणु से एवं शाड़ग्राम तुलसी जल एवं जल प्रदान करके से भगवान को आराधना करके आह्वान कर प्रार्थना कर तेणु महाप्रभु ताक प्रार्थना रे पीत होकर आस महाप्रभु सहित अद्वैताचार्य अनेक लीला सब रही विशेष भाव अद्वैताचार्य जेहेतु से बयस बड़ थे महाप्रभु तक सब सम्मान प्रदर्शन करते तेणु अद्वैताचार्य चिंता कले जे महाप्रभु मत सब सम्मान प्रदर्शन कर महाप्रभु गोटे दंड प्राप्त हो पारना तेणु तक मन दुख होम से दंड प्राप्त हो चिंता कर आम जब दंड प्राप्त चाहे कि दंड प्राप्त न होने आम जो सम्मान करते चिंता करवा कि अद्वैताचार्य से देखी पीला देखा प्रकृत में आम गुरुपटे दंड प्राप्त होगा योग्य आम सब चिंता करवा गुरु दंड प्रदान करेणु से चिंता कर महाप्रभु तो सब सम्मान प्रदर्शन कर दंड प्रदान करेंगे कौन कह दंड प्रदान कर चिंता कर चिंता कर भगवत गीता आगे रही कि व्याख्यान गीतार से ज्ञान मार्ग व्याख्या कर गीतार प्रकृत अर्थ हूँ भक्ति सब श्रेष्ठ ज्ञान जो भगवान देखते भक्ति कि ज्ञानी मैंने भगवदगीता को ज्ञान पारदर्शिता देखा ज्ञान ज्ञान विषय वर्णना कर ज्ञानी मैंने भगवदगीत वर्णना करते गीतार शास्त्र को उद्धार करते तेणु अद्वैताचार्य कौन कले ना से शास्त्र भगवदगीता अन्य शास्त्र मानक ज्ञान गरिमा को कहे ज्ञान हूँ श्रेष्ठ भक्ति श्रेष्ठ नुह यटा को महाप्रभु शुणा भक्ति श्रेष्ठ नुह ज्ञान मध्यम भगवान को जापर भक्ति मध्यम जापर नहीं भाव सी तार व्याख्या कर लगे एक शुणी महाप्रभु भीषण क्रोध प्रकाश कर अद्वैताचार्य गोटे चापुड़ा तेनाली अद्वैताचार्य से चापुड़ा पाइले से बहुत आनंद से नृत्य करने लगे विगल कारण भक्ति महाप्रभु भगवान पीड़ा प्रदर्शन कर प्रकृत भक्ति श्रेष्ठ मार्ग अन्य जो मार्ग सब रही कर्म मार्ग ज्ञान मार्ग ज्ञान मार्ग ये मार्ग श्रेष्ठ नुह श्रेष्ठ मार्ग हूँ भक्ति भक्ति अनेक शास्त्र अनेक कथ वर्णना करा तथा ज्ञानी मैंने ग्रहण करना से कहते हैं ज्ञान हूँ श्रेष्ठ तेनाली अद्वैताचार्य सब भागवत चैतन्य भागवत रिलेटेड वर्णना कर अद्वैताचार्य सब भगवत गीतार जो व्याख्यान करते भक्ति को व्याख्यान करते महाप्रभु को मानते क्रोध प्रकाश करने इंग्रेड करते ज्ञान को व्याख्यान करते कि प्रकृत से सब भगवत गीता अन्य शास्त्र पाठ करते कहते कथा कहते समस्त जो भक्त मैंने श्रवण करते भक्ति को सब से मान भक्तिर व्याख्यान करते भक्ति श्लोक वर्णना कर तेणु भगवत गीता सब श्लोक भक्तिर प्राधान्य वर्णना कर किंतु कौन से श्लोक जदि भक्तिर प्राधान्य से प्राप्त हो पार ना मन दुख होता तेणु से सब मानते से दिन खाद्य ग्रहण कर बहुत मन भर में स्नान करते भाव से करते थर रात महाप्रभु स्वप्न कहले कहले तमें जो श्लोक से चिंता कर श्लोक भक्तिर वर्णना कराए ना अन्य विषय वर्णना कर भक्तिर भक्तिर जो श्रेष्ठता वर्णना कराए ना तेणु से दिन राति स्वप्न महाप्रभु आसिक से श्लोक भक्तिर व्याख्या करना तेरों मन से बना करें जितना तेरा अध्याय ये सब कुछ अच्छा नहीं जे या तेरा अध्याय भगवत गीता है छोटे विषय बना करें पुरुष प्रकृति ज्ञान ज्ञेय एवं क्षेत्र क्षेत्र ज्ञान एक छोटे विषय बना करें ज्ञेय विषय इधर बना कर ले उची बा परमात्मा विषय इधर बना कर ले उची ज्ञेय उसको परमात्मा वस्तु से इधर बना कर ले उची सर्वतः पान पारं तर सर्वतो की सर्वमुखं सर्वत्र सुख मल्लोके सर्वमा विस्तृतिष्ठति भगवान परमात्मा रूपरे सर्वतः पान पारं तर सबुठारे तंगरा हस्त रही ची पाद रही ची सर्वतो की सर्वमुखं सबुठारे तंगरा आखि रही ची चक्षु रही ची तंगर शिर रही ची मुख रही ची सर्वत्र सुति मावके सबुठारे से दर्शित होसंती सर्वमा सब किसी से आवृत कर रही सं ये परमात्मा समग्र ज्ञान रही तेरो मन से भी मां बोल कोई संधि ये समस्त कोई संधि सर्वत्र पान पारं किंतु प्राकृत अर्थ हो जी सर्वत्र पान पारं आज प्राकृत अर्थ ना तो क्यों बोला है कुछ नहीं जहाँ वो मां प्रभु एक सुख भी वैसे चर्चन खा करने बनना कर जाएगी थी क्योंकि अधिक चर्चा करो एक बड़ी हाँ रे समस्त जो भक्ति रहा प्राधान्य देशनी भक्ति माध्यम रही हमें भगवान को ज्ञान करेगा तो भक्ति को छाड़ी जो अन्य मन जो अन्य मार्ग अवलंबन करें दिशा के पहले भगवान को प्राप्त नहीं कर लेना तो ये भी अगर चर्चा भगवान से तो अनेक पीड़ा सब रही थी कि चर्चा तरे भगवान तंको भगवान को से प्रार्थना कर सकती महाप्रभु को जे अर्जुन देव जी अपन को दर्शन करते जो विश्वरूप मत से देखा जेन अदाचार्य प्रार्थन महाप्रभु से मूर्ति धारण कर पंच हजार वर्ष तले कुरुक्षेत्र युद्ध में महाभारत युद्ध में जो भाव में अर्जुन रथ सारथी भगवान थे से दृश्यटी से दृश्य की देखी अदाचार्य अदाचार्य देखते अर्जुन भगवान को स्तुति करम ब्रह्म धाम पवित्रम परम भगवान पुरुषम शाश्वत दिव्यम आदिदेवम बलम विभु एगुड़ भाव अनेक स्तुति अर्जुन अदाचार्य सब दर्शन कर अदाचार्य अनेक लीला रही समय तेनाली आगे लीला कहवा जो अदाचार्य महाप्रभु थे पूरी से समस्त भक्त मैंने आसती रथयात्रा समय आसती महाप्रभु जगन्नाथ रथयात्रा सामिल हमारी चारिमास काल वर्षार जो चारिमास ये चारिमास काल से पूरी से क्षेत्र में अवस्थान कर तेणु से ही समय अदाचार्य जन थे सेवक ना से समय राजा किए थे प्रतापदेव ताकू गोटे चिठी लिखले जे अदाचार्य होती ईश्वर ये बना कर ईश्वर अदाचार्य प्रकृति भगवान तेनाली लिखले अदाचार्य होती ईश्वर कितने कौन सी कारण किसी धार कर चारिश टा धार कर चिठीटे लिखी तेणु ये चिठी जो क्या महाप्रभु जाणिले से शिष्य को डाक भर्सना कले कह तुम चिठी लिखुच राजा को जे सी हूँ ईश्वर सी हूँ भगवान पुणी सी निर्धन के भगवान मतलब समस्त ऐश्वर्य मालिक ऐश्वर्य से समग्रस्य वीर्यस्य यशस्य श्रेय ज्ञान वैराग्य चैव सन्नाम ये समस्त ऐश्वर्य हमारे जो कितने जन अच्छा तथागत संप्रदाय से कहती दरिद्र नारायण श्री गोपाल महाराज ये शब्द की सुनी ये जो रही कथा सुनी बहुत क्रोध प्रकाश करते नारायण केवल दरिद्र हो पार ना दरिद्र केवल नारायण हो पार ना कि तथागत धर्म माने से टर्म की व्यवहार करें दरिद्र नारायण दरिद्र नारायण कमी हम नारायण कहले लक्ष्मीपति समस्त ऐश्वर्य से मालिक तेणु महाप्रभु ये भाव भर्सना करें तुम्हें मो पा आस दंड प्रदान कर तेणु ये कथा शुणी सेवक अदाचार्य बहुत कहले भाव में महाप्रभु मुझे चिठी लिखी देखी महाप्रभु मतलब भाव में दंड प्रदान कर অযোধ্যাটি কহিলে তুমি কৃপা প্রাপ্ত হল, মহাপ্রভু কৃপা প্রাপ্ত হল। তেমনি সে মহাপ্রভু পাখি যাই পচারলে, কে আপনার মতো কমিটি বঞ্চিত করছেন আপনার কৃপার, তাকে কমিটি কৃপা প্রদর্শন কলে, না কম কৃপা প্রদর্শন কলি, না তাকে কহিলে তুমি মতো দর্শন দেবনি, এটা তাকে দণ্ড প্রদান কলে। এইভাবে ভাবে অযোধ্যাটি মহাপ্রভু কহিলে মহাপ্রভু কৃত হয়েকি তাকে না ঠিক আছে আসে দর্শন। তেমন অযোধ্যাচার্যঙ্কর সে ভাবে শান্তিপুরে সে রোলে, তাঁর জন্ম হয়েছিল যদিও শ্রীহটরে নবগ্রামে, কিন্তু সে তাপরে আসিক শান্তিপুরে রয়েছে। অযোধ্যাচার্যঙ্কর আজ অযোধ্যাচার্য বিবাহ ভিত্তিরে সেটি বহু বিরাট বড় উৎসব চালিব, ইসকন তরফ শান্তিপুরে অনেক উৎসব চালিব। কিন্তু অযোধ্যাচার্য যদিও শান্তিপুরে রোলে, সে মহাপ্রভু এইভাবে ভাবে যেতে আরাধনা করছিলেন ভগবানকে আসা পাই, তেমন মহাপ্রভু যে আবির্ভাব কলে 1486 মশিয়া ফাগুন পূর্ণ তিথি যেতে আবির্ভাব হয়েছেন, সেতবে সে জানিপারছেন মহাপ্রভু আসছেন জানিপারলে। সে তেমন সে তাঁর পত্নী সতীদেবী পঠাইছেন, তেমন সে নিজে মধ্যে যাইছেন ভগবান দর্শন করিয়া। তেমন এইভাবে ভাবে অনেক ক্রীড়া অযোধ্যাচার্য রয়েছে। জয় শ্রীমন ভাগবতম কী জয়চার্যুকর আবির্ভাব মহাপৌষ কী জয় শ্রী গোপাল কী জয় শ্রীদেব কী আনন্দ কোটি বৈষ্ণব দেবী তাই গোজ আনন্দী জয় শ্রী গোপাল।